ବରେଣ ଛନ୍ଦୟା ମାସ ପ୍ରୀତ ସତ୍ୟପ୍ରତିଶତ ବବ୍ରୀ ହତାନନ୍ଦାମପି ଜୀବିତ ବଧେ ଟ୍ରାନ୍ସଲେସନ୍ ବାଇ ଶ୍ରୀ ପ୍ରଭା ଜମଦଗ୍ନି ସନ୍ ଅଫ୍ ସତ୍ୟବତୀ ୱାଜ୍ ଭେରି ମଚ୍ ପ୍ଲିଜ୍ଡ ୱିଥ୍ ପରଶୁରାମ ଆସ୍କ୍ ହିମ୍ ଟୁ ଟେକ୍ ଏନ୍ ବେନିଡିକ୍ସନ୍ ହି ଲାଇକ୍ ଲର୍ଡ଼ ପରଶୁରାମ ରିପ୍ଲାଏଡ୍ ଲେଟ୍ ମାଇ ମଦର୍ ଆଣ୍ଡ ବ୍ରଦର୍ସ ଲିଭ୍ ଏ ଗେଟ୍ ଆଣ୍ଡ ନଟ୍ ରିମେମ୍ବର୍ ହାଭିଙ୍ଗ୍ ବିନ୍ କିଲ୍ ବାଇ ମି ଦିସ୍ ଇଜ୍ ଦ ବେନିଡିକ୍ସନ୍ ଆଇ ଆସ୍କ୍ ଶ୍ଳୋକର ଓଡ଼ିଆ ଅନୁବାଦ କହୁଛି ସତ୍ୟବତୀ ସୁତ ଜମଦଗ୍ନି ପରଶୁରାମଙ୍କ ଉପରେ କ୍ରୋଧିତ ହେଲେ ଏବଂ ତାଙ୍କୁ ବର ତାଙ୍କର ଇଚ୍ଛା ଅନୁଯାୟୀ ବର ମାଗିବାକୁ କହିଲେ ପରଶୁରାମ କହିଲେ ମୋର ମାତା ଏବଂ ଭ୍ରାତା ଗଣ ପୁନର୍ଜୀବନ ପ୍ରାପ୍ତ ହୁଅନ୍ତୁ ଏବଂ ମୁଁ ତାର ବଧେଇଛନ୍ତି ବୋଲି ଏ ସ୍ମୃତି ତାଙ୍କ ନ ରହୁ ଏ ବର ମାଗୁଛି ହେଲା ଶ୍ଳୋକର ଅର୍ଥ ପରବର୍ତ୍ତୀ ଶ୍ଳୋକ ଟେକ୍ସଟ ଏଇଟ୍ ଉତସ୍ତୁସ୍ତେ କୁଶଳୀନୋ
ଉତସ୍ତୁସ୍ତେ କୁଶଳୀନା
ନିଦ୍ରାପାୟୋ ଇବାଞ୍ଜସା
ନିଦ୍ରାପାୟୋ ଇବାଞ୍ଜସା
ପିତୃବିଦ୍ଵଂସ୍ତପୋ ବୀର୍ଯ୍ୟଂ ରାମଶକ୍ରେ ସୃଦ୍ବଧଂ
ରାମଶକ୍ରେ ସୃଦ୍ବଧଂ
ଟ୍ରାନ୍ସଲେସନ୍ ବାଇ ଶ୍ରୀମଦ୍ଭଗବା ଦେୟାର ପ୍ରେୟର ବାଇ ଦି ବେନେଡିକ୍ସନ୍ ଅଫ୍ ଜମଦଗ୍ନି ଲର୍ଡ଼ ପରଶୁରାମ ମଦର ଆଣ୍ଡ ବ୍ରଦର୍ସ ଇମିଡ଼ିଏଟ୍ଲି କେ ମ୍ୟା ଲିଭ୍ ଆଣ୍ଡ ୱେ ଆର୍ ଭେରି ହାପି ଆଜିଭ୍ ଆଉ କ୍ୟାନ୍ ଫ୍ରମ୍ ସମ୍ ସ୍ଲିପ୍ ଲର୍ଡ଼ ପରଶୁରାମ ହାଟ୍ କିଲ୍ଡ ହିଜ୍ ରିଲେଟିଭ୍ସ ଇନ୍ ଆକର୍ଡ଼ାନ୍ସ ୱିଥ୍ ହିଜ୍ ଫାଦର୍ସ ଅର୍ଡ଼ର୍ ବିକଜ୍ ହି ୱାଜ୍ ଫୁଲି ଆୱେୟାର୍ ଅଫ୍ ହିଜ୍ ଫାଦର୍ସ ପାୱାର୍ ଅଷ୍ଟ୍ରିଟି ଆଣ୍ଡ ଲାଣୀ ଶ୍ଳୋକର ଓଡ଼ିଆ ଅନୁବାଦ କହୁଛି ତତ୍ପରେ ଜମଦଗ୍ନିଙ୍କର ବର ପ୍ରାପ୍ତ ହୋଇ ପରଶୁରାମଙ୍କର ମାତା ଏବଂ ଭ୍ରାତାଗଣ ସାଙ୍ଗେ ସାଙ୍ଗେ ଜୀବିତ ହୋଇଗଲେ ଏବଂ ଖୁବ୍ ଖୁସି ହେଲେ ଯେପରି ଖୁବ୍ ଗାଢ଼ ନିଦ୍ରାରୁ ସେମାନେ ଜାଗ୍ରତ ହୋଇଛନ୍ତି ସେହିପରି ଜାଣିଲେ ପରଶୁରାମ ତାଙ୍କର ମାତା ଆଉ ଭ୍ରାତାମାନଙ୍କୁ ଯେ ବଧ କରିଥିଲେ ତାହା ପିତାଙ୍କ ଆଦେଶ କରିଥିଲେ କାରଣ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା କି ତାଙ୍କର ଶକ୍ତି ତାଙ୍କର ଯୋଗ ଶକ୍ତି ବା ତପ ଶକ୍ତି ଯାହା ଅଛି ସେହି ଶକ୍ତି ବଳରେ ସେ ଜୀବନ ପାଇପାରିବେ ଏ ହେଲା ଶ୍ଳୋକର ଅର୍ଥ ପରବର୍ତ୍ତୀ ଶ୍ଳୋକ ଟେକ୍ସଟ ନାଇନ୍ ଯେ ଅର୍ଜୁନସ୍ୟ ସୁତା ରାଜନ୍
ଯେ ଅର୍ଜୁନସ୍ୟ ସୁତା ରାଜନ୍
ସ୍ମରନ୍ତ ସ୍ୱପିତୁର୍ବଧଂ
ସ୍ମରନ୍ତ ସ୍ୱପିତୁର୍ବଧଂ
ରାମ ବୀର୍ଯ୍ୟ ପରାଭୂତା
ରାମ ବୀର୍ଯ୍ୟ ପରାଭୂତା
ଲେଭିରେ ଶର୍ମନ କୁଚି
ଲେଭିରେ ଶର୍ମନ କୁଚି
ଟ୍ରାନ୍ସଲେସନ୍ ମାଇ ଡିଅର୍ କିଙ୍ଗ୍ ପରୀକ୍ଷିତ ଦି ସନ୍ସ ଅଫ୍ କାର୍ତ୍ତବିଦ୍ୟାର୍ଜୁନ were defeated by the superior strength of Parshuram, never achieved happiness, for they always remembered the killing of their father. Shulkarodhyanandatmahamji, Sukadev Goswami Kumchandji, the Raja Parikhit, Kartavijyajankar Putragana, Shekhive Sukha, Sukhi Anubhava Kuruna Thile, Karano Parshuram, Tankar Pitanku, Gadgarchandji, ସେଥିପାଇଁ ସେମାନେ ସବୁବେଳେ ପିତୃହତ୍ୟାର କିପରି ପ୍ରତିଶୋଧ ନେବେ ସେ ବିଷୟ ସବୁବେଳେ ଚିନ୍ତା କରିଥିଲେ ଏହା ଶ୍ଳୋକ ଅର୍ଥ କର୍ପଟବାଇଶ ଲୋକ ଉପା ଜମଦଗ୍ନି ୱାଜ୍ ସଟେନ୍ଲି ଭେରି ପାୱାରଫୁଲ୍ ଡ୍ୟୁ ଟୁ ହିଜ୍ ଅଷ୍ଟ୍ରିଟିସ୍ ବଟ୍ ବିକଜ୍ ଅଫ୍ ଏ ସ୍ଲାଇଟ୍ ଅଫେନ୍ସ ବାଇ ହିଜ୍ ପୁଅର୍ ୱାଇଫ୍ ରେଣୁକା ହି ଅର୍ଡ଼ର୍ ଦ୍ୟାଟ୍ ସି ବି କିଲ୍ଡ ଦିସ୍ ସଟେନ୍ଲି ୱାଜ୍ ଏ ସିନ୍ଫୁଲ୍ ଆକ୍ଟ and therefore Jamadagni was killed by the sons of Kartavijyarjuna as described herein. Lord Parshuram was also infected by seeing because of killing Kartavijyarjuna, although this was not very offensive. Therefore, whether one be Kartavijyarjuna, Lord Parshuram, Jamadagni, or whoever may be, one must act very cautiously and sagaciously. Otherwise, one must suffer the results of sinful activities. ଦିସ୍ ଇଜ୍ ଲେସନ୍ ୱି ରିସିଭ୍ ଫ୍ରମ୍ ବେରିକ୍ ଲିଟରେଚର୍ ଶ୍ଳୋକ ଉପରେ ଭାଷ୍ୟରେ ଆମର ପରମାରାଧ୍ୟତର ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ ସ୍ୱାମୀ ରୂପାଜୀ ମହାରାଜ ଯାହା କହିଛନ୍ତି ତାର ଓଡ଼ିଆ ଅନୁବାଦ କହୁଛି ଜମଦଗ୍ନି ତାଙ୍କର ତପଶକ୍ତି ବଳରେ ଖୁବ୍ ବଳି ଆଣିଥିଲେ ନିଶ୍ଚିତ କଥା କିନ୍ତୁ ତାଙ୍କର ସାମାନ୍ୟ ଅପରାଧ ହେଲା କ'ଣ ନା ତାଙ୍କର ପତ୍ନୀ ରେଣୁକା ମନରେ କିଛି ଦୂଷିତ ଭାବ ଆସିଥିଲା ଯାହା ଫଳରେ ଯମଦଗ୍ନି ଆଦେଶ କଲେ ତାଙ୍କୁ ବଧ କରିବା ପାଇଁ। ଏ ହେଉଛି ଏକ ପାପ କର୍ମ। ସେଥିପାଇଁ କାର୍ତ୍ତବୀର୍ଯ୍ୟାର୍ଜୁନଙ୍କ ପୁତ୍ରଙ୍କ ଦ୍ୱାରା ଯମଦଗ୍ନି ମଧ୍ୟ ନିହତ ହେଲେ, ତାଙ୍କ ମୁଣ୍ଡ କାଟ ହେଲା, ଏହି ବର୍ଣ୍ଣନା ଏଥିରେ ଆସୁଛି। ପରଶୁରାମ ମଧ୍ୟ, ଯଦିଓ ପରଶୁରାମ ହେଉଛନ୍ତି ଭଗବାନଙ୍କ ଅବତାର, ପରଶୁରାମ ହେଉଛନ୍ତି ସତ୍ୟାବେଶ ଅବତାର, ପରଶୁରାମ ହେଉଛନ୍ତି ସତ୍ୟାବେଶ ଅବତାର, ଅନେକ ସତ୍ୟାବେଶ ଅବତାର ଅଛନ୍ତି, କିନ୍ତୁ ସାତ ଜଣ ବିଶିଷ୍ଟ ସତ୍ୟାବେଶ ଅବତାର ଅଛନ୍ତି। ଆବେଶ ଅବତାର ଦୁଇ ପ୍ରକାର, ଭଗବତ ଆବେଶ ଆଉ ସତ୍ୟାବେଶ, ଦୁଇ ପ୍ରକାର ଆବେଶ ଅବତାର ଅଛନ୍ତି। ଆଉ ଭଗବତ ଆବେଶ ଅବତାର ଦୁଇ ଜଣ ମାତ୍ର, ତା ହେଉଛନ୍ତି କପିଳ ଆଉ ଋଷଭଦେବ। ସତ୍ୟାବେଶ ଅବତାର ସାତ ଜଣ ପ୍ରଧାନ ସତ୍ୟାବେଶ ଅବତାର, ତା ଛଡ଼ା ଅନେକ ସତ୍ୟାବେଶ ଅବତାର ଅଛନ୍ତି। ବୈକୁଣ୍ଠ ଶେଷ ସେବନ ଶକ୍ତି ଅବତାର, ଅନନ୍ତ ଦେବ ଭୂଧାରଣ ଶକ୍ତି ଅବତାର, ବ୍ରହ୍ମା ସୃଷ୍ଟି ଶକ୍ତି ଅବତାର, ଚତୁର୍ସନ ଜ୍ଞାନ ଶକ୍ତି ଅବତାର, ନାରଦ ଭକ୍ତି ଶକ୍ତି ଅବତାର, ପୃଥୁ ପାଳନ ଶକ୍ତି ଅବତାର, ପରଶୁରାମ ହେଉଛନ୍ତି ଦୁଷ୍ଟ ଦମନ ଶକ୍ତି ଅବତାର। ଏ ସାତ ଜଣ ପ୍ରଧାନ ସତ୍ୟାବେଶ ଅବତାର। ପରଶୁରାମ ଯଦିଓ ସତ୍ୟାବେଶ ଅବତାର ଥିଲେ, ତଥାପି ତାଙ୍କର କ୍ରିୟାର ଫଳ ମଧ୍ୟରେ ସେ ଯାହା କହିଲେ ଆଫେକ୍ଟେଡ୍ କିଲିଂ କାର୍ତ୍ତବୀର୍ଯ୍ୟାର୍ଜୁନ ପରଶୁରାମ ଅଲସୋ ୱାଜ୍ ଆଫେକ୍ଟେଡ୍ ବାଇ ଦିସ୍ ସିନ୍। ଇ ପାପର ଫଳରେ ମଧ୍ୟ ସେ ଯାହା କହନ୍ତି ପ୍ରଭାବିତ ହୋଇଥିଲେ, ଯଦିଓ ସେ ପିତାଙ୍କର ଆଦେଶ ପାଳନ କରୁଥିଲେ, ଏହା ଏତେ ଅପରାଧମୂଳକ ନୁହେଁ, ତଥାପି ସେ ପାପ କର୍ମର ଫଳରେ ସେ ପ୍ରଭାବିତ ହୋଇଥିଲେ। ଯାହାକୁ ହୃଦୟ କାର୍ତ୍ତବୀର୍ଯ୍ୟାର୍ଜୁନ ପରଶୁରାମ ଜମଦଗ୍ନିରେ ହୁଏ ବର ମେବି, ସେଥିପାଇଁ ଯିଏ ହୁଅନ୍ତୁ ନାହିଁ, ଯେଡ଼େ ଶକ୍ତିଶାଳୀ ହୁଅନ୍ତୁ, କାର୍ତ୍ତବୀର୍ଯ୍ୟାର୍ଜୁନଙ୍କ ପରି ଶକ୍ତିଶାଳୀ ହୁଅନ୍ତୁ, ପରଶୁରାମ ପରି ସତ୍ୟାବେଶତାର ହେଇକି ଶକ୍ତିଶାଳୀ ହୁଅନ୍ତୁ, ଯେ କି ଏକୋଇଶ ବାରରେ ଆମେ ଏକୋଇଶ ବାର ନିକ୍ଷେତ୍ର ପୃଥିବୀକୁ ନିକ୍ଷେତ୍ର କରିବେ, କାରଣ ଦୁଷ୍ଟ ଦମନ ଶକ୍ତି ଅବତା ଦୁଷ୍ଟମାନଙ୍କୁ ନିକ୍ଷେତ୍ର କରିବେ ଏକୋଇଶ ବାର। ଆଉ ଜମଦଗ୍ନି ହୁଅନ୍ତୁ ବଡ଼ ତପସ୍ୱୀ, ତପଶକ୍ତିରେ ବରବଳି ଆଣିଥିଲେ, ଯିଏ ହୁଅନ୍ତୁ ନା କାହିଁକି, ସେ ତାଙ୍କର କର୍ମ ପ୍ରତି ବଡ଼ ସାବଧାନ ହେବେ, ନହେଲେ କର୍ମର ତ ପ୍ରତିକ୍ରିୟା ଅଛି ବର ଯଜ୍ଞାଥା କର୍ମ ନେତ୍ର ଲୋକ ଏବଂ କର୍ମବନ୍ଧନ। ଇ ତ ବହୁତ ଗୀତାରେ କୁହାଯାଇଛି, ତୁମର କର୍ମ ଯଜ୍ଞାର୍ଥାତ୍ ନହେଲେ କର୍ମବନ୍ଧନ ନିଶ୍ଚୟ ହେବ। ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ ବା କୃଷ୍ଣ ତାଙ୍କର ପ୍ରୀତ୍ୟାର୍ଥେ, ତାଙ୍କର ପ୍ରତିବିଧାନାର୍ଥେ ତୁମର କର୍ମ ଯଦି ନ ହେଇଛି, ତାହେଲେ ତ ନିଶ୍ଚିତ ଭାବରେ ତା ପ୍ରତିକ୍ରିୟା ତୁମକୁ ଭୋଗ କରିବାକୁ ପଡ଼ିବ। ତା ଉନ୍ନତ କର୍ମ ହେଇପାରେ, ପାପ କର୍ମ ନ ହେଇପାରେ, କିନ୍ତୁ ତା'ର ପ୍ରତିକ୍ରିୟା ନିଶ୍ଚୟ ଭୋଗ କରିବାକୁ ପଡ଼ିବ। ତେଣୁ ଯଜ୍ଞ କର୍ମ ନହିତ ପ୍ରତିକ୍ରିୟା ଅଛି, ଏଇଟା ହେଉଛି ଶିକ୍ଷା ଏଇଠି। ତେଣୁ ଏଡ଼େ ବଡ଼ ଶକ୍ତିଶାଳୀ ଲୋକ ଏମାନେ, କିନ୍ତୁ ଏମାନଙ୍କ ପ୍ରତିକ୍ରିୟା କର୍ମ ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିଛି, ଏଇଟା କଥାଟା ଏଥିରେ କୁହାଯାଉଛି। ଦିସ୍ ଇଜ୍ ଲେସନ୍ ୱି ରିସିଭ୍ ଫ୍ରମ୍ ଭେରି କଣ୍ଟିନ୍ୟୁ, ଏ ବେଦର ଏ ଶିକ୍ଷା ଦିଆହେଇଛି। ସେଥିପାଇଁ ଆମେ ସମସ୍ତେ ଭଗବାନ କୃଷ୍ଣଙ୍କର ଦାସ ହିସାବରେ, ଜୀବର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ, ଜୀବ ସ୍ୱରୂପ କୃଷ୍ଣଙ୍କ ନିତ୍ୟ ଦାସ, ତେଣୁ କୃଷ୍ଣଙ୍କର ଦାସ୍ୟ ନହେଲେ, କୃଷ୍ଣଙ୍କର ଦାସ୍ୟ ଦାସ ନହେଲେ ତାଙ୍କର ସେବାର୍ଥେ, ତାଙ୍କର ବିଧିବିଧାନାର୍ଥେ, ଅନ୍ୟ କଥାରେ ଯାହା ଗୀତାରେ କୁହାଯାଇଛି ଯଜ୍ଞାର୍ଥାତ୍ କର୍ମଣ, ଯୋଗ୍ୟ ପୁରୁଷଙ୍କର ବିଧିବିଧାନାର୍ଥେ କର୍ମ ନହେଲେ ନିଶ୍ଚିତ ଭାବରେ କର୍ମର ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିବ, ଯେତେ ଶକ୍ତିଶାଳୀ ଯାହା ହୁଅନ୍ତୁ ନା କାହିଁ। ଏହି ଶିକ୍ଷାରେ ଅଛି, ଏ ହେଉଛି ଆମ କଥା। ଏ ବହୁ ଉଦାହରଣ ଅଛି, ବହୁ ଉଦାହରଣ ଦିଆହେଇଛି ବୈଦିକ ଶାସ୍ତ୍ରରେ, ଏ ବିଷୟରେ ବହୁ ଉଦାହରଣ ଅଛି, ବହୁ ଉଦାହରଣ ଅଛି। ଜମଦଗ୍ନି ଜଣେ ତପସ୍ୱୀ ଥିଲେ, ବଡ଼ ତପସ୍ୟା ଆଉ ସ୍ତ୍ରୀଟି ତାଙ୍କର ଥିଲା, ସେଇ ବଳରେ ବଳିଦାନ ଥିଲେ, କିନ୍ତୁ ପରମାର୍ଥିକ ତତ୍ତ୍ୱ ସମ୍ବନ୍ଧରେ ତାଙ୍କର ଜ୍ଞାନ ନଥିଲା, ବା ସେ ପରମାର୍ଥିକ ଗୁରୁ ନୁହନ୍ତି, ସେ ପରଶୁରାମଙ୍କର ପିତା ହିସାବରେ, ପିତା ଗୁରୁଜନ ହିସାବରେ, ପିତା ହି ଗୁରୁଜନ ଏଇ କଥା ଅଛି, ପିତା ମାତା ଗୁରୁଜନ ଏଇଟା କଥା ଅଛି, ସେଇ ହିସାବରେ କୁହାଯାଉଛି, କିନ୍ତୁ ପରମାର୍ଥିକ ଗୁରୁ ନୁହନ୍ତି। ପରମାର୍ଥିକ ଗୁରୁ ପରମାର୍ଥିକ ତତ୍ତ୍ୱ ସମ୍ବନ୍ଧରେ ଶିକ୍ଷା ଦେବେ, ଭଗବାନଙ୍କର ପ୍ରୀତିବିଧାନ କେମିତି ହେବ ସେ ଅନୁସାରେ କଥା ହିଁ କହିବେ, ଆଉ ସେ ସର୍ବଦା ଭଗବାନ ଦାସ ହିସାବରେ ଭଗବାନଙ୍କର ପ୍ରୀତିମୟୀ ସେବାରେ ନିଯୁକ୍ତ ଥାଆନ୍ତି, କାୟ ମନ ବାକ୍ୟରେ ଦିନ ରାତି ଚବିଶ ଘଣ୍ଟା ଗୋଟେ ମୁହୂର୍ତ୍ତ ମଧ୍ୟ ବାଦ ପଡ଼େ ନା, ସେ ଭଗବାନଙ୍କର ପ୍ରୀତିମୟୀ ସେବାରେ ନିଯୁକ୍ତ ଥାଆନ୍ତି। ତେଣୁ ସେଥିରେ କର୍ମର ପ୍ରତିକ୍ରିୟା ନାହିଁ। ଯୋଗ୍ୟ ଅର୍ଥ କର୍ମ ନହେଲେ କର୍ମ ପ୍ରତିକ୍ରିୟା ବରାବର ଅଛି। ଏଇଟା କଥାଟା ଏଥିରେ ଦିଆଯାଉଛି, ଏଇଟା ଦିଆଯାଉଛି, ବହୁ ଉଦାହରଣ ଦିଆଯାଉଛି। ବଡ଼ ଶକ୍ତିଶାଳୀ ପୁରୁଷ ସେମାନେ କର୍ମ ପ୍ରତିକ୍ରିୟା ପାଇଛନ୍ତି, ବାପା ଯାଇନାହାନ୍ତି, ଯେଉଁ ଯାହାକୁ ଯମଦଗ୍ନି ବାପ ପଡ଼ିଲେ ନା, ପରଶୁରାମ ବାପ ପଡ଼ୁନାହାନ୍ତି, କାର୍ତ୍ତିକାର୍ଜୁନ ବଡ଼ ଶକ୍ତିଶାଳୀ ଥିଲେ ସେ ବାପ ପଡ଼ିଲେ ନା, ଅନୁମାନ କଥା କି କ'ଣ କହିବା। ଯେମିତି ଆମର କୁହାଯାଏ ନୌସଙ୍କର କଥା ଅଛି, ଚିତ୍ରକେତୁଙ୍କର କଥା ଅଛି, ଶତଧନୁଙ୍କର କଥା ଅଛି, ଇନ୍ଦ୍ରଙ୍କର କଥା ଅଛି, ଦେବରାଜ ଇନ୍ଦ୍ର ସେ ତାଙ୍କର ପୁଣ୍ୟକର୍ମ ଫଳରେ ଦେବରାଜ ହୋଇଛନ୍ତି। ଯେ କରନ୍ତି ବହୁ ପୁଣ୍ୟକର୍ମ ଯେ କରନ୍ତି, ଯେ କଥା ଅଛି ସତ ଅଶ୍ୱମେଧ ଯୋଗ୍ୟ, ସତ ଅଶ୍ୱମେଧ ଯୋଗ୍ୟ ଯେ କରିବେ ସେ ଇନ୍ଦ୍ରପଦ ପାଇବା ପାଇଁ ଯୋଗ୍ୟ ହେବେ। ଏହି ପ୍ରକାର ବ୍ୟକ୍ତି ସେ ଇନ୍ଦ୍ରପଦ ପାଉଛନ୍ତି, ଦେବରାଜ ହେଉଛନ୍ତି, ସ୍ୱର୍ଗରେ ରାଜା ହେଉଛନ୍ତି। ତ ସେ ଯଦି ସେ ପଦବୀରେ ରହିକରି କୁକର୍ମ କଲେ ବା ଯୋଗ୍ୟ କର୍ମ ନ କଲେ, ତାହେଲେ ତାର ପ୍ରତିକ୍ରିୟା ବିଲୋପ କରି ସେ ପତିତ ହୋଇଯାଉଛନ୍ତି। ବର୍ଣ୍ଣନା ଅଛି ଉପନିଷଦରେ, ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କ ପ୍ରତି ଅବମାନନା କଲେ, ଦେବତାମାନଙ୍କୁ ହେଉଛନ୍ତି ବୃହସ୍ପତି, ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କ ପ୍ରତି ଅବମାନନା କରିବାରୁ ସେ ସୁକର ଜନ୍ମ ପାଇଲେ। ବୃହସ୍ପତି ଅଭିଶାପ ଦେଲେ ସୁକର ହେଇଯା, ସୁକର ଜନ୍ମ ପାଇଲେ, ରାଜା ହେଇଥିଲା ସ୍ୱର୍ଗର ଦେବତା ରାଜା, ବର୍ତ୍ତମାନ ସୁକର ହେଇକରି ନିଷ୍ଠା ଭୋଜନ କରୁଛି, ସବୁ ଭୁଲିଗଲା, କିନ୍ତୁ ରାଜା ଥିଲା, ନିଷ୍ଠା ଭୋଜନ, ନିଷ୍ଠା ଗଦା ଭିତରେ ରହିକି ନିଷ୍ଠା ଭୋଜନ କରୁଛି, ଆନନ୍ଦ ପାଉଛି। ବହୁ ବର୍ଷ ସେ ସୁକର୍ଯ୍ୟରେ ରହିଲେ, ବ୍ରହ୍ମା ତାଙ୍କ ପ୍ରତି କୃପା କଲେ, ଆରେ ଏଇଟା ଇନ୍ଦ୍ର ଥିଲା, ବର୍ତ୍ତମାନ ସୁକର ଜନ୍ମ ପାଇଲା, କୁକର୍ମ କରିବା ଦେବଗୁରୁ ବୃହସ୍ପତିଙ୍କ ଅବମାନନା ଯୋଗୁଁ ଟିକେ ଆର ମନେ ପକାଇ ମୁଁ ଯିବି ତାକୁ ମନେ ପକାଇଦେବି। ସେ ପୁଣି ଯେମିତି ତା'ର ପୂର୍ବ ଅବସ୍ଥାକୁ ଆସିବ, ସେଥିପାଇଁ ବ୍ରହ୍ମା ଆସିଲେ ତାକୁ କହିଲେ, ହେରେ ତୁ କ'ଣ କରୁଛୁ, ତୁ ଇନ୍ଦ୍ର ଥିଲୁ, ଦେବରାଜ ଥିଲୁ, ସ୍ୱର୍ଗରାଜା ଥିଲୁ, କିଛି ପ୍ରଚୁର ଉପଭୋଗ କରୁଥିଲୁ, ଏଠି ନିଷ୍ଠା ଖାଉଛୁ ସୁକର ହେଇକିରି, ଟିକେ ମନ ପକାଉନି ତୋର, କିନ୍ତୁ ଇନ୍ଦ୍ର କଥା ଏ ବ୍ରହ୍ମାଙ୍କ କଥା କିଛି ଶୁଣିଲା ନା, ତା କାନ୍ଦେ ପଶିଲା ନା। ସେଥିପାଇଁ କୁହାଯାଏ ବ୍ରହ୍ମା ଜଣେ ମହାଜନ, ଦ୍ୱାଦଶ ମହାଜନ ଅଛନ୍ତି ଆମର, ସ୍ୱୟମ୍ଭୁ ନାରଦ ଶମ୍ଭୁ କପିଳ କୁମାର ମନୁ ନାରଦ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସ କି ବୟମ ଯମରାଜ, ଏଇ ବାର ଜଣ ମହାଜନ ଅଛନ୍ତି, ଦ୍ୱାଦଶ ମହାଜନ ଏମାନେ। ସେ ବ୍ରହ୍ମା ପ୍ରଥମ ମହାଜନ ଆସୁଛନ୍ତି, ସେ ଏଇ ମହାଜନଙ୍କ କଥା କାନ୍ଦେ ପଶିଲା ନାହିଁ, କାହା କାନ୍ଦେ ପଶେ, ସାଧୁ ମହାଜନଙ୍କ କଥା କାହା କାନ୍ଦେ ପଶେ, ସେ ଗୋଟେ ପ୍ରଶ୍ନ ଅଛି, କାହା କାନ୍ଦେ ପଶୁଛି ଆଉ କାହା କାନ୍ଦେ ପଶୁ ନାହିଁ, ଏଇଟା କଥାଟା ପଡ଼ୁଛି। ବ୍ରହ୍ମା ଜାଣିଛନ୍ତି ଏ କଥା, ସେ ମହାଜନ ସୂତ୍ରରେ ମୋର କଥା ଏ କାନ୍ଦେ ପଶୁ ନାହିଁ, କାରଣ ପ୍ରକୃତ ଆସକ୍ତି ଅଛି, ଜଡ଼ା ଆସକ୍ତି ପ୍ରଚୁର ଅଛି, ଦେହ ପ୍ରତି ଆସକ୍ତି ପ୍ରଚୁର ଅଛି, ଦେହର ଯେଉଁଗୁଡ଼ିକ ରିଲେଟିଭ ହେଲେ ସମ୍ପର୍କୀୟ ଭାର୍ଯ୍ୟା ପୁତ୍ର ଏସବୁ ପ୍ରତି ଆସକ୍ତି ପ୍ରଚୁର ଅଛି, ଯେପର୍ଯ୍ୟନ୍ତ ଏ ଆସକ୍ତି ନ ତୁଟିଛି ସେ ପର୍ଯ୍ୟନ୍ତ ହରିକଥା କାନରେ ପଶିବ ନା, ସାଧୁ ମହାଜନ କଥା କାନରେ ପଶିବ ନା, ସେମାନେ କାନରେ ପଶେ ନା, ସେମାନେ ଆସିପାରନ୍ତି, ଏଠି ବସିପାରନ୍ତି, ଶୁଣିପାରନ୍ତି, କିନ୍ତୁ ଶୁଣିକିରି ଶୁଣୁନାହାନ୍ତି, ତାଙ୍କ କାନରେ ପଶୁନି, ଏଇଟା କଥାଟା ନିଶ୍ଚିତ କଥା। ଆସକ୍ତି ନ ତୁଟିଲେ, ଜଣା ଆସକ୍ତି ନ ତୁଟିଲେ, ଭୌତିକ ଆସକ୍ତି ନ ତୁଟିଲେ, ଏ ଦେହ ସମ୍ବନ୍ଧୀ ମାନ ପ୍ରତି ଥିବା ଆସକ୍ତି ନ ତୁଟିଲେ, ଏକମାତ୍ର କୃଷ୍ଣାଶକ୍ତି ନ ହେଲେ ସାଧୁ ମହାଜନ କଥା କାନରେ ପଶିବ ନା, ଇଏ ସୁଦୂଷିତ କଥା, କାନରେ ପଶିବ ନା ବା ଶୁଣିକିରି ଶୁଣିବେ ନା, ସେମାନେ ଏଇଟା ପାଠଟା କରୁଛି, ଯାହା କାଲି ଆମେ କହୁଥିଲୁ କାନ ଶୁଣିକିରି ଶୁଣୁନି, ଏ ଆସକ୍ତି ତ ଆସକ୍ତି ନ ତୁଟିଲେ କଥା ଶୁଣିବ ନା, ବ୍ରହ୍ମା ଜାଣିଲେ ଏଇଟା ମହାଜନ ଜାଣିଛନ୍ତି, ତେଣୁ ସେଟା ଛୁଆ ଗୁଡ଼ାକ ତାକୁ ମାରି ପକାଇଲେ, ଶହ ଶହ ଛୁଆ ଘୁଷୁରୀ ଛୁଆ ଜନ୍ମ କରିଛି, ବିଷ୍ଠା ଖାଉଛନ୍ତି, ମାରି ପକାଇଲେ, ମାରି ପକାଇଲେ କ୍ରୋଧ କଲା, ଆରେ ମୋ ଛୁଆ ଗୁଡ଼ା ମାରିଲା, ଏଇଟା କିଏ ଆସିରେ, ଗର୍ଜନ କଲା ଗର୍ଜନ କଲା, ତା'ର ଯାହା କହନ୍ତି ଦାନ୍ତ ଟେକି ଧାଇଁଲା ବ୍ରହ୍ମାଙ୍କୁ ଆକ୍ରମଣ କରିବ, ବ୍ରହ୍ମାଙ୍କୁ କ'ଣ ଆକ୍ରମଣ କରିବ, ବ୍ରହ୍ମା ଶକ୍ତିଶାଳୀ ପୁରୁଷ, ତାଙ୍କୁ କହିଲେ ହେରେ ମୋ କଥା ଶୁଣୁନୁ, ତୁ ତତେ କ'ଣ କୁହାଯାଉଛି, ତୁ ଇନ୍ଦ୍ର ଥିଲୁ, మనకు విశాఖ ఉసిరికి తి శుణుని కారణ ఆసక్తి పూరా తుటి నే ఛుగుడా మన సునా స్త్రీటా అకరిటా అని ఛువా జన్మ కరి ప్రమాణ ఆసక్తి తుటి నేను పూరా పూరి ఆయి స్త్రీటా మారి పకలే సుకరిటా మారి పకలే కొడే সে তলকুলা ফলারি কি ছুয়াগুড়া মরিগলে ভার্যা মরিগল কে না বড় আগে বর্তমান এটি সে তোলে পচালা নাই কম কুচ কম কুচ পচালি সে তোলে পচালা নাই কম কুচ কি তো ইন্দ্র ছিল স্বর্গ রাজা ছিল দেবরাজ ইন্দ্র হয়েছিল কে দেবভোগ করছিল এইটা বিষ্ঠা খাওছ সুগর কি মনে পড়ে তো মনে পকে দেবে আসে ଆଉ ତାହେଲେ କ'ଣ ତୁମେ କହୁଛ ମୋତେ ସେ ସ୍ୱର୍ଗକୁ ଯିବା ପାଇଁ ହବ ଆଉ ତୁମା ସ୍ୱର୍ଗ ରାଜା ଥିଲ ଆଉ ସେଠି ନିଷ୍ଠା ମିଳେ ପଚାରୁଛି ଇଟା ପଚାରୁଛି ସେଠି ସୁକରି ମିଳନ୍ତି ତାହେଲେ ମୁଁ ସ୍ୱର୍ଗ ଯିବି ଏତେ ଆସକ୍ତି ଅଛି କିରେ ନିଷ୍ଠା କ'ଣ ସେଠି ମିଳିବ ସେଠି ପରା ଅମୃତ ଅଛି କେତେ ଦେବଭୋଗ ଅଛି ଆଉ ନିଷ୍ଠା କ'ଣ ପଚାରୁଛୁ ସୁକରି କ'ଣ ପଚାରୁଛ ଦେବାଙ୍ଗନା ମାନେ ଅଛନ୍ତି କେଡ଼େ ସୁନ୍ଦରୀ ଆ ଯାହା କହନ୍ତି ରମ୍ଭା ମେନକା ଉର୍ବଶୀ ପ୍ରଭୃତି କେଡ଼େ ସୁନ୍ଦରୀ ଦେବାଙ୍ଗନା ମାନେ ଅଛନ୍ତି ଦେବପୁଣ୍ୟା ଅଛନ୍ତି ଆଉ ଉପଭୋଗ କରିବୁ କରୁଥିବା ସୁକରି ଉପଭୋଗ କରିବୁ ଏଇଟା କଥାଟା ଅଛି ଉପନିଷଦରେ ଯେପର୍ଯ୍ୟନ୍ତ ଜଳାଶକ୍ତି ନ ତୁଟିଛି ଯେପର୍ଯ୍ୟନ୍ତ ଏ ଶରୀର ପ୍ରତି ଆସକ୍ତି ସ୍ୱର ସମ୍ବନ୍ଧୀ ପ୍ରତି ଆସକ୍ତି ଭୌତିକ ଆସକ୍ତି ନ ତୁଟିଛି ସେ ପର୍ଯ୍ୟନ୍ତ ସାଧୁ ମହାଦେବଙ୍କ କଥା କାନରେ ପଶିବ ନା ଏଇ କଥାଟା ହେଉଛି ସେ ଶୁକର ଜନ୍ମ ପାଇଲା ଏ ତ ଉନ୍ନତ ସ୍ଥିତି ଥିଲା ତୁମର କର୍ମର ପ୍ରତି ସାବଧାନ ହେବା ଉଚିତ ଆମେ କେଉଁ କର୍ମ କରୁଛେ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ କର୍ମ ପ୍ରତି ସାବଧାନ ମୋର ଏହି କର୍ମ ବିଷ୍ଣୁ ଭଗବାନ ବିଷ୍ଣୁ କୃଷ୍ଣଙ୍କର ପ୍ରତିବିଧାନ ହେଉଛି କି ଯଦୁଙ୍କ କର୍ମ ହେଉଛି କି ଏଇଟା ନା ମୁଁ ନିଜର ପ୍ଲେଜର ପାଇଁ କରୁଛି ଉପଭୋଗ ପାଇଁ କରୁଛି ତାହେଲେ ତ ନିଶ୍ଚିତ କର୍ମ ପ୍ରତିକ୍ରିୟା ହୋଇଯିବ କି ଏ ଚିନ୍ତା ପ୍ରତ୍ୟେକ ବିବେକୀ ବ୍ୟକ୍ତି କରିବା ଉଚିତ ତା ନହେଲେ ତ କର୍ମ ପ୍ରତିକ୍ରିୟା ପାଇଛି ଯାହା କହନ୍ତି କର୍ମ ପୂର୍ବରୁ ରହିଛି କେତେ ପ୍ରାରବ୍ଧ କର୍ମ ରହିଛି ତାର ଫଳ ହିସାବ ଭୋଗ ହେଉଛି ଅପ୍ରାରବ୍ଧ କର୍ମ ଯାହା କରୁଛ ସେ ସଞ୍ଚିତ ହେଇକି ରହୁଛି ସେ ସଞ୍ଚିତ ହୋଇ ରହୁଛି ଏତକ ସରିଲା ପରେ ତାର ଫଳ ଆସିଯିବ ପୁଣି ଏଇ ତ ଅନାଦି ଏ ବରାବର ଚାଲିଛି କର୍ମ ଖଣ୍ଡାଇଛେ ନାରେ କିଏ କର୍ମ ଫଳ ଖଣ୍ଡେଇବ ତୁମର ଏ କର୍ମ ଖଣ୍ଡାଇଛେ ନାରେ ଯାହାକୁ ତ କହୁଛି ତାହାକୁ ଅବଶ୍ୟ ଭୋଗିବାକୁ ପଡ଼ିବ ସେଥିପାଇଁ ସାରା ଲୋକ କହୁଛି ଭାଗ୍ୟର ଲିଖନ କିଏ କରିବ ଆନ ଏ ମୋ ଭାଗ୍ୟରେ ଲେଖା ହେଇଛି ଭାଗ୍ୟ ବୋଇଲେ କ'ଣ ନା ପ୍ରାରମ୍ଭ କରୁ ତୁମେ କରିଛ ଏ ଅର୍ଜନ କରୁଛ ଏ କଥା ତା ଫଳ ଭୋଗିବାକୁ ପଡ଼ିବ ଏହାକୁ କେହି ଛଡ଼େଇ ପାରିବେ ନା ଧ୍ୱଂସ କରିପାରିବେ ନା କାହାରି ଶକ୍ତି ନାହିଁ କାହାରି ଶକ୍ତି ନାହିଁ ସେଇଥିପାଇଁ କୁହାଯାଉଛି କର୍ମାଣି ନିଦହନ୍ତି କିନ୍ତୁ ଯ ଭକ୍ତି ଭାବଂ ଗୋବିନ୍ଦ ଆଦି ପୁରୁଷଂ ତମୁ ବଦାମି ଏ କଥା ବ୍ରହ୍ମସଂହିତାରେ କୁହାଯାଉଛି ଅହୋ ଯସ୍ତୁ ଇନ୍ଦ୍ର ଗୋପଂ ଅଥବା ଇନ୍ଦ୍ର ସ୍ୱସକର୍ମ ଭାଜନ ଫଳ ଭାଜନ କର୍ମବନ୍ଧନ ଫଳ ଭାଜନ ମାତନ୍ତି କର୍ମାଣି ନିଦ୍ଧ ହୁଅନ୍ତି କିନ୍ତୁ ଯ ଭକ୍ତି ଭାବଂ ଗୋବିନ୍ଦ ଆଦି ପୁରୁଷଙ୍କ ମଙ୍ଗ ଜାଣି ଏ ପୁରୁଷ କହୁଛି କର୍ମ ଯୋଗୁଁ କର୍ମ ଫଳ ଯୋଗୁଁ ପ୍ରାଗର ଫଳ ଯୋଗୁଁ ଜଣେ ଇନ୍ଦ୍ର ଗୋପ ହେଇ ଜଣେ ଇନ୍ଦ୍ର ହେଇଛି ଇନ୍ଦ୍ର ଗୋପ ଇନ୍ଦ୍ର ଇନ୍ଦ୍ର ଗୋପ ସାଧବ ବୋହୁ କୁହନ୍ତି ସାଧବ ବୋହୁ ବର୍ଷା ଦିନେ ବାଲିଆ ଜାଗା ଦେଖାଯାଉଛି କାହିଁକି ହେଇଛି ସେଇଟା ଇନ୍ଦ୍ର ଗୋପ ତା ପର୍ବ ଏପରି ପାପ କର୍ମ କରିଛି ଆପଣ ଇନ୍ଦ୍ର ଗୋପ କୀଟ ହେଇ ଜନ୍ମ ହେଇଛି ଆଉ ଜାଣି ପୁଣ୍ୟକର୍ମ କରିଛି ତ ଇନ୍ଦ୍ର ହେଇଛି ଏ ସମସ୍ତେ ନିଜ ସ୍ୱସ୍ୱ କର୍ମବନ୍ଧନ ବି ଫଳଭାବ ନିଜ ନିଜ କର୍ମ କର୍ମଫଳ ରହୁଛନ୍ତି ଏସବୁ କର୍ମାଣି ନିଦ୍ଧ ହୁଅନ୍ତି କିନ୍ତୁ ତ ଭକ୍ତିଭାବ ଗୋବିନ୍ଦ ଆଦି ପୁରୁଷ ଭକ୍ତି ପଥକୁ ଆସିଲେ ଭଗବାନଙ୍କର ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଗୁରୁ ଗୌରାଙ୍ଗଙ୍କର ସେବା ସେବକ ହେଲେ ଭକ୍ତ ହେଲେ ତାଙ୍କର ପ୍ରୀତିମୟୀ ସେବାରେ ନିଯୁକ୍ତ ହେଲେ ଯାଇକରି କର୍ମଫଳ ଧ୍ୱଂସ ହେବ ନହେଲେ କର୍ମଫଳ ଧ୍ୱଂସ ହେବ ନା କେହି କର୍ମଫଳ ଦୋଷ କରିବେ ଏଇଠି ଏଡ଼େ ବଡ଼ ଶକ୍ତିଶାଳୀ ପୁରୁଷ ହେଲେ କର୍ମଫଳ ଭୋଗିବେ ଭୋଗୁଛନ୍ତି ଜମଦଗ୍ନିଙ୍କ ମୁଣ୍ଡ କାଟ ହେଇଗଲା ଏଡ଼େ ବଡ଼ ଶକ୍ତିଶାଳୀ ଯୋଗ ଶକ୍ତି ଏତେ ଥିଲା ତାଙ୍କର ପ୍ରବଳ ଦୋଷ ଥିଲା ଯାହାକି ତା ମୁଣ୍ଡ କାଟ ହେଲା ପରଶୁରାମ ବର ମାଗିଲା ବଞ୍ଚେଇ ଦିଅ ବଞ୍ଚେ ବଞ୍ଚେଇ ବଞ୍ଚେଇ ଦେଲା ଏପରି ଶକ୍ତି ଏପରି ଶକ୍ତିଶାଳୀ ଜମଦଗ୍ନି ତାଙ୍କୁ ହିଁ ଭୋଗ କରିବାକୁ ପଡ଼ିଲା ଆଉ ଅନ୍ୟ କଥା ଏଇଟା କଥାଟା କୁହାଯାଉଛି ତେଣୁ ତୁମର ପ୍ରତ୍ୟେକ କର୍ମ ଯଦି ଯଜ୍ଞ କର୍ମ ନ ହେଇଛି କୃଷ୍ଣ ପ୍ରୀତିବିଧାନମୂଳକ କର୍ମ ବିଷ୍ଣୁ ପ୍ରୀତିବିଧାନ ଗୁରୁ ଗୌରାଙ୍କର ପ୍ରୀତିବିଧାନମୂଳକ କର୍ମ ନ ହେଇଛି ତାହା ନିଶ୍ଚିତ କର୍ମ କରିବ ଭୋଗରିଆଲୋକ ସେଥିପାଇଁ ଦିଆଯାଇଛି ସର୍ବଧର୍ମାନ ବୈଚିତ୍ୟ ମାମିକମ ଶରଣ ଭଜ ସମସ୍ତ ଧର୍ମ ପରିତ୍ୟାଗ ଶରଣରେ ଆସ ଏ ଶେଷ କଥା ଏ ହେଉଛି ଭାଗବତ ଧର୍ମର କଥା କୃଷ୍ଣ ଶରଣରେ ସମ୍ପୂର୍ଣ୍ଣ ରୂପେ ଶରଣାଗତି ଆମେ ନିତ୍ୟ କୃଷ୍ଣ ଦାସ କୃଷ୍ଣ ମୋର ନିତ୍ୟ ପ୍ରଭୁ ଆମେ ନିତ୍ୟ ଦାସ ଆମେ ଆମର ସ୍ୱରୂପ ଜୀବର ସ୍ୱରୂପ ହଇ କୃଷ୍ଣ ନିତ୍ୟ ଦାସ ତେଣୁ କୃଷ୍ଣଙ୍କର ପ୍ରେମମୟୀ ସେବା ସେ ପ୍ରଭୁ ଆମେ ଦାସ ଦାସ ସେବା କରିବ ପ୍ରଭୁର ତାଙ୍କର ସେବା ନିଯୁକ୍ତ ନହେଲେ ପ୍ରେମମୟୀ ସେବା ନିଯୁକ୍ତ ନହେଲେ ଏଇ ଯଜ୍ଞ କର୍ମ ହେଉନା ସେଥିପାଇଁ କର୍ମର ବନ୍ଧନ ତୁମକୁ ଉନ୍ନତ କର୍ମ କରିପାର ତେଣୁ ପାପ କରୁନି ପାପ କର୍ମ କଲେ ତ ନିଚ ଜରି ହେଲା ନର୍କ କରିବ ଦଣ୍ଡ ପାଇବେ ହେଲା ଉନ୍ନତ କର୍ମ କଲେ ସୁଦ୍ଧା ତାଇ ଯଜ୍ଞ କର୍ମ ନୁହେଁ ଯଜ୍ଞ ପୁରୁଷଙ୍କର ବିଧିବିଧାନ ଅର୍ଥେ ନ ହେଉଛି ତାହେଲେ ତ ତା ପ୍ରତିଫଳ ପ୍ରତିକ୍ରିୟା ଭୋଗ କରିବ ଏଇ କଥା ଦେଶ ସେବା କରୁଛନ୍ତି ଜାତି ସେବା କରୁଛନ୍ତି ଦେଶ ସେବା କର ଜାତି ସେବା କର ବାବା ଉନ୍ନତ କର୍ମ କଲା ହେଲେ କ'ଣ ହେବ ତା ପ୍ରତିକ୍ରିୟା ତ ଭୋଗ କରିବ ତୋ ପରବର୍ତ୍ତୀ ଜନ୍ମ ହେବ ତୁମର ତ ପରବର୍ତ୍ତୀ ଜନ୍ମ ହେବ ତୁମର ତୁମେ ଭଗବାନଙ୍କର ସେବା ହିଁ କରି ନା ଯଜ୍ଞ କର୍ମ କରି ନା ଭଗବାନ ବିଷ୍ଣୁ କୃଷ୍ଣଙ୍କର ପ୍ରତ୍ୟର୍ଥ କର୍ମ କରି ନା କର୍ମ ପ୍ରତିକ୍ରିୟା ତ ଭୋଗ କରିବ ତୁମେ ସେଥିପାଇଁ କହୁଛି ଯେଉଁ ମଞ୍ଜିଟାଏ ପୋତିବ ତ ଭୂଇଁରେ ଗଦା ଉଠି ବାହାରିବ ଅଙ୍କୁରୋଦଗମ ହେବ ନିଶ୍ଚୟ ହେବ ଆଉ କ'ଣ କଲେ ଗଜା ବାହାରିବ ନା ତାଇ ତ କଥାଟା ମଞ୍ଜିଟାକୁ ଭାଜିଦେବ ତ ଭଜା ମଞ୍ଜିଟା ପୋତିଲେ ଗଜା ବାହାରିବ ନା ସେମିତି କର୍ମର ପ୍ରତିକ୍ରିୟା ଅଛି ମେ ଇଟ୍ ବି ସିନ୍ଫୁଲ୍ ଆକ୍ଟିଭିଟି ମେ ଇଟ୍ ବି ପାୟସ୍ ଆକ୍ଟିଭିଟି ଆକ୍ସନ୍ ଆଜ୍ ଇଟ୍ସ ରିଆକ୍ସନ୍ ଏଇଟା ଗୀତାର ଶିକ୍ଷା ଦିଆଯାଇଛି ହଁ ସେଥିପାଇଁ ପାପକର୍ମ ହେଉ ପୁଣ୍ୟକର୍ମ ହେଉ ପ୍ରତ୍ୟେକ କର୍ମର ପ୍ରତିକ୍ରିୟା ଅଛି ହଁ କିନ୍ତୁ ଯେମିତି ଭଜା ମଞ୍ଜି ପୋତିଲେ ଅଙ୍କୁରତ୍ଵ ହେଲେ ସେପରି ଯଦି ହେବ ଯଜ୍ଞ କର୍ମ ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ କୃଷ୍ଣଙ୍କର ପ୍ରତ୍ୟର୍ଥ କର୍ମ ହେବ ତାହେଲେ ଆଉ ପ୍ରତିକ୍ରିୟା ହେବ ନା ଗୀତାର ଶିକ୍ଷା ଦେଖନ୍ତୁ ଅର୍ଜୁନ ବଧ କରିଛି ଏଠି ପରଶୁରାମ ବଧ କରୁଛନ୍ତି ତା ମାତାକୁ ବଧ କଲେ ଭ୍ରାତାମାନଙ୍କୁ ବଧ କଲେ ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ତାଙ୍କ ଭାଇମାନଙ୍କୁ ମାରିଛନ୍ତି ଜ୍ଞାତି ବନ୍ଧୁମାନଙ୍କୁ ମାରିଛନ୍ତି ଗୁରୁଜନଙ୍କୁ ମାରିଛନ୍ତି ଭୀଷ୍ମ ଶଲ୍ୟ କୃପ ଏମାନେ ଗୁରୁଜନ ଏମାନଙ୍କୁ ବଧ କରିଛନ୍ତି ପ୍ରତିକ୍ରିୟା ପାଇଲେ ନା ତାଙ୍କ ପ୍ରତିକ୍ରିୟା ହେଲା ନା କାହିଁ ହେଲା ନା ସେ ଯଜ୍ଞ କର୍ମ ହେଇଛି ଭଗବାନ କୃଷ୍ଣଙ୍କର ବିଧିବିଧାନ ଅର୍ଥେ କରିଛନ୍ତି ଭଗବାନ କୃଷ୍ଣ ଅର୍ଜୁନଙ୍କର ସାରଥି ଥିଲେ ପାର୍ଥ ସାରଥି ତାଙ୍କ ନିର୍ଦ୍ଦେଶରେ କାମ କରୁଛି ତାଙ୍କ ବିଧି କୃଷ୍ଣଙ୍କର ବିଧିବିଧାନ ଅର୍ଥେ ସେଥିପାଇଁ ଦିଆଯାଇଛି ଆମର ଇଏ ହେଉଛି ଶାସ୍ତ୍ର ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଗୀତାର ଶିକ୍ଷା ଇଏ ତସ୍ମା ଶାସ୍ତ୍ର ପ୍ରମାଣ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ବୈଦିକ ଶାସ୍ତ୍ର ଶାସ୍ତ୍ର ପ୍ରମାଣ ଅନୁଯାୟୀ କାର୍ଯ୍ୟ କେଉଁଟା ଓ କାର୍ଯ୍ୟ କେଉଁଟା ବିବେଚନା କରିବ ନିଜ ମନ ଅନୁସାରେ ବିବେଚନା କରିଦେବ ନା ହଁ ଆମେ ଭାବୁଛୁ ଏଇଟା ଭଲ କାମ ତୁମେ ଭାବିଲେ ହେଇଗଲା କି ତୁମେ ତ ବଦ୍ଧ ଯିବ ତୁ ଚାରିଟା ଦୋଷ ଅଛି ଫୋର୍ ଡିଫେକ୍ଟସ୍ ୟୁ ହାଭ୍ ଭ୍ରମ ପ୍ରମାଦ ବିପ୍ରଲିପ୍ସା କ୍ରଣା ପାଠ ହେବ ଏଇ ଚାରିଟା ଦୋଷ ତ ବଦ୍ଧ ଯିବାର ଅଛି ଭୁଲ କରିବ ମାୟାକୁ ଅତିକ୍ରମ କରିବାର ଶକ୍ତି ନାହିଁ ତୁମର ତ ମାୟା କବଳିତ ହେବ ତୁମର ଇନ୍ଦ୍ର ଗୁଡ଼ାକ ଦୋଷଯୁକ୍ତ ତ ମନଟା ତ ଯାହା କହନ୍ତି ଗୋଟେ ଇନ୍ଦ୍ର ଏକାଦଶ ଇନ୍ଦ୍ରିୟ ଦୋଷଯୁକ୍ତ ସେ ତ ଦୋଷମୁକ୍ତ ନୁହେଁ ପରଫେକ୍ଟ ନୁହେଁ ତା ମନରେ ଦୋଷଯୁକ୍ତ ମନରେ ଯାହା ଚିନ୍ତା କରୁ ତା ତ ଦୋଷଯୁକ୍ତ ହେଲା ଆଉ ତୁମ ବିଚାରଟା ସିଦ୍ଧ ହୋଇଯିବ କେମିତିକା ସେଇଟା କଥା କୁହାଯାଉଛି ସେଇଟା କେମିତି କଥା ହେଇଯିବ ବିପ୍ରଲିପ୍ସା ଏ ଚାରିଟା ଦୋଷ ଅଛି ତ ସେଥିପାଇଁ ଯେ ମୁକ୍ତ ପୁରୁଷ ସାଧୁ ମହାଜନ ତାଙ୍କର ମତ ନିଆଯିବ କ'ଣ କର୍ତ୍ତବ୍ୟ ମୋର ସିଏ ଯାହା କହିବେ ସେ ସବୁବେଳେ ଭଗବତ ପ୍ରୀତି ସେ ଭଗବାନଙ୍କ ପ୍ରୀତି ବିଧାନରେ ନିଯୁକ୍ତ ଥାନ୍ତି ତାହା କହିଲେ ଦିନ ରାତି ଚବିଶ ଘଣ୍ଟା କାୟ ମନ ବାକ୍ୟରେ ନିଯୁକ୍ତ ଥାନ୍ତି କେବେ ନିଜର ପ୍ରୀତି ବିଧାନରେ ଇନ୍ଦ୍ର ପ୍ରୀତି ବିଧାନରେ ନିଯୁକ୍ତ ଥାନ୍ତି ଆଉ ସମସ୍ତଙ୍କୁ ସେ ଉପଦେଶ ଦିଅନ୍ତି ତାଙ୍କର ସେ ହେଉଛନ୍ତି ପରମାର୍ଥିକ ଗୁରୁ ପରମାର୍ଥିକ ଗୁରୁ ଇଏ ପରମାର୍ଥିକ ତତ୍ତ୍ୱ ଜାଣିଛନ୍ତି କୃଷ୍ଣ ତତ୍ତ୍ୱ ଜାଣିଛନ୍ତି ଏଇ ପରମାର୍ଥିକ ତତ୍ତ୍ୱ ଜାଣିଛନ୍ତି ଈଶ ତତ୍ତ୍ୱ ଜୀବ ତତ୍ତ୍ୱ ମାୟା ତତ୍ତ୍ୱ ଅନ୍ୟଠାରେ ସମ୍ବନ୍ଧ ବିଜୟ ପ୍ରୟୋଜନ ତତ୍ତ୍ୱ ଜାଣିଛନ୍ତି ପରମାର୍ଥିକ ଗୁରୁ ତତ୍ତ୍ୱଦର୍ଶୀ ତାଙ୍କର ମତ ନିଆଯିବ, ତାଙ୍କର ମତ ଅନୁଯାୟୀ କାମ କଲେ ସେ ଯଜ୍ଞକର୍ମ ହେବ, କୃଷ୍ଣର କୃଷ୍ଣଙ୍କର ବିଧିବିଧାନ ହେବ, ନିଜ ବିଧାନ ପାଇଁ କଥା କୁହାଯିବ ନା, ସେଥିପାଇଁ ତାର ପ୍ରତିକ୍ରିୟା ହେବ ନା। ସେଥିପାଇଁ କୁହାଯିବ ମନ ନିମିତ୍ତ କୃତମ ପାପଂ ଧର୍ମ ଆୟ କଳ୍ପତେ ମାମ ନା ଦୃତୀୟ ଧର୍ମ ବି ପାପଂ ସେ ମୋ ପ୍ରଭାବ ତ ମୋ ପାଇଁ ଯଦି ପାପ କରିଛି କିଏ ତାହେଲେ ସେ ଧର୍ମ ହେଇଗଲା। ଏ ଭଗବତ ବାକ୍ୟ ମୋ ପାଇଁ ପାପ କରିଛି କ'ଣ କି ତାର ଉଦାହରଣ ଅର୍ଜୁନ ମାରିଲେ ବଧ କଲେ, ଭକ୍ତୃବଦ୍ଧ କଲେ, ଜ୍ଞାତି ବଦ୍ଧ କଲେ, ଗୁରୁଜନମାନଙ୍କୁ ବଧ କରିଛନ୍ତି, କିନ୍ତୁ ବାପ ହେଲା ନା, ତା ଧର୍ମ ହେଇଗଲା। କ'ଣ ମନ ନିମିତ୍ତ ମୋ ପାଇଁ କରିଛନ୍ତି, କୃଷ୍ଣ ବିଧିବିଧାନ ପାଇଁ କରିଛନ୍ତି। ସେ କୃଷ୍ଣଙ୍କର ନିର୍ଦ୍ଦେଶରେ ଯେ କୃଷ୍ଣ ବନ୍ଦେ ଜଗତ ଗୁରୁ, କୃଷ୍ଣ ଜଗତ ଗୁରୁ ଗୁରୁ ପରମ୍ପରାର କୃତ ତାଙ୍କର ଗୁରୁ ପରମ୍ପରା ଆସୁଛି, ତେଣୁ ଗୁରୁଙ୍କ ନିର୍ଦ୍ଦେଶ ଜଗତ ଗୁରୁଙ୍କ ନିର୍ଦ୍ଦେଶ ତାଙ୍କର ବିଧିବିଧାନ ପାଇଁ କରିଛନ୍ତି। ତେଣୁ ବାପ ହେଲା ନା, ଧର୍ମ ହେଇଗଲା। ମଙ୍ଗନାଦିତ୍ୟ ଧର୍ମ ବି ପାପ ମତ ପ୍ରଭାବ ତ, କିନ୍ତୁ ମୋତେ ଅନାଦର କରି ତଥାଗତ ଧର୍ମ କରିବ ତୁମେ, ତାହା ପାପ ହେଲା ବାପା। ଏଇଟା ତ କଥାଟା ଶିକ୍ଷାର ତା ପାପ ହେଇଗଲା ବାପା। ତୁମ ମନ ମନ ଆମେ ଧର୍ମ କରୁଛେ, ଆମେ କହୁ ଉନ୍ନତ କରଣ କରୁଛେ, କିନ୍ତୁ ପାପ ହେଲାଣି। ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହିଛନ୍ତି ମୋ କଥା ତୁମେ ଶୁଣିବ ନା, ଅର୍ଜୁନ କହିଛନ୍ତି ମୋ କଥା ଶୁଣିବ ନା, ସଂଗ୍ରାମ ନ କରି ସିଅସି ପାପଙ୍ଗ ବା ସିଅସି, ଏ କଥା କହିଛନ୍ତି। ମୋ କଥା ମାନିବ ନା, ଯୁଦ୍ଧ କରିବ ନା, ତାହେଲେ ତୁମେ ପାପ କରିବ। ଅର୍ଜୁନ କହୁଥିଲେ ଆମେ ଯୁଦ୍ଧ କରିବା ନା ମାରିବା, ନା ମାରିବାଟା ତ ପାପଟା, ଆମେ ବନ୍ଦ କରିବା ସନ୍ନ୍ୟାସୀ ହେବା, ଆମେ ସନ୍ନ୍ୟାସୀ ହେବା, ଆମେ ଧ୍ୟାନ କରିବା ବସିକି। କୃଷ୍ଣ ଶୁଣେଇଦେଲେ ମୋ କଥା ଶୁଣିବ ନା, ସଂଗ୍ରାମ ନ କରି ସିଅସି ପାପଙ୍ଗ ବା ସିଅସି, ମୋ କଥା ଶୁଣିବ ନା, ଯୁଦ୍ଧ କରିବ ନା, ତୁମେ ଯାହା ଭାବୁଛ ତା ଧର୍ମ ହେବ ନା ବାପା, ପାପ ହେଇଯିବ। ଏଇଟା ତ ଶିକ୍ଷାଟା ଆମର, ଏଇଟାକୁ ପ୍ରତି ସାବଧାନ ହେବା ଉଚିତ। ସେଇଥିପାଇଁ କୁହାଯାଉଛି ଏଠି, ସେଥିପାଇଁ କଥାଟା ଏଠି କୁହାଯାଉଛି ରୂପାଦି ମହାରାଜ, ସେଥିପାଇଁ ତାଙ୍କର କର୍ପଟରେ କହିଲେ ଦାର୍ଫର ହୁଏ ଦରୱାନ୍ ବି କାର୍ତ୍ତବୀର୍ଯ୍ୟମେମି ୱାନ୍ ମଷ୍ଟ ଆକ୍ଟ ଭେରି କସୋସ୍ଲି ଆଣ୍ଡ ସଗାସିୟସ୍ଲି ଅଦରୱାଇଜ୍ ୱାନ୍ ମଷ୍ଟ ସଭାବ ଦି ରେଜର୍ଟ ଅଫ୍ ଇଜ୍ ଆକ୍ଟିଭିଟିଜ୍ ଡେଫିନେଟ୍ଲି। ଏଇଟା ତ କଥାଟା କୁହାଯାଉଛି, ସେଥିପାଇଁ ଏଇ କଥାଟା କୁହାଯାଉଛି। ମହାଦର ବାକ୍ୟ ମନ ମନ ନିଜକୁ ବଢ଼ ପଣ୍ଡିତ ମନେ କରିଦେଲେ ହୁଏ ନା, ବିଚାରବନ୍ତ ବୋଲି ମନେ କରିଦେଲେ ହୁଏ ନା, ତୁମେ ବଦ୍ଧ ଯିବ ତାଟା ଦୋଷ ଅଛି ତୁମର, ଏହିପରି ମନେ କଲେ ହୁଏ ନା। ସେଥିପାଇଁ ଗୁରୁ ଗ୍ରହଣ କରିଛ ତ, ତାହେଲେ ଗୁରୁଙ୍କର ଉପଦେଶ ଅନୁଯାୟୀ କାମ କରିବାକୁ ପଡ଼େ। ମନକୁ ମନ ଚିନ୍ତା କଲେ ହେବ ନା, ନା ଆମେ ଭଲ କାମ କରୁଛେ, ଯାହା କହନ୍ତି ମନକୁ ମନ ଦିଲିକା ଲଡ଼ୁ ଖାଇଲେ ହେଇଯିବ, ହେବ ନା ବାପା, ହେବ ନା, ତା ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିବ। ଏଇଟା ତ କଥା, ଏସବୁ କଥା ଆମକୁ ଶିକ୍ଷା ଦିଆଯାଉଛି ଶାସ୍ତ୍ର କଥା, ଇଏ ସବୁ ସେ ନହୁଷ କଥା ଆମେ କହୁଥିଲେ। ନହୁଷ ସମଗ୍ର ପୃଥିବୀକୁ ଶାସନ କରୁଥିଲେ, ବଡ଼ ପରାକ୍ରମଶାଳୀ ରାଜା ଥିଲେ, ସୋମବଂଶ ରାଜା, ଆୟୁଙ୍କର ପୁତ୍ର, ମହାଭାରତରେ ଅଛି, ଭାରତରେ ବି ତାଙ୍କର କଥା ଅଛି। ଆଉ ଏପରି ଶକ୍ତିଶାଳୀ ଥିଲେ, ଯେତେବେଳେ ଅସୁରମାନଙ୍କର ଆକ୍ରମଣ ହେଉଥିଲା, ଅସୁରମାନଙ୍କର ଆକ୍ରମଣ ହେଉଥିଲା ସ୍ୱର୍ଗରେ, ଅସୁର ଦୈତ ଗୁଡ଼ାକ ଦେବତା ଅସୁର ଯୁଦ୍ଧ ବରାବର ଅଛି, ଦୈବ ଆସୁର ଏ ବଛ ଦୈ ମୁଁ ପୁରୁଷ ହଉ ଲୋକ ଏ ଦୈବ ଆସୁର ଏ ବଛ, ଏ ଜଗତରେ ଦୁଇ ପ୍ରକାର ଲୋକ ଅଛନ୍ତି, ଦୈବ ଆସୁର ଦେବତା ଅସୁର ଦୁଇ ପ୍ରକାର ଅଛନ୍ତି, ଆମେ ଯୁଦ୍ଧ ହେଉଛି ବରାବର। ବିଷ୍ଣୁଭକ୍ତ ପ୍ରକୃତ ଦୈବ ଆସୁର ତ ବିପର୍ଯ୍ୟୟ, ଏ କଥା ଅଛି, ବିଷ୍ଣୁଙ୍କର ଭକ୍ତ ଯିଏ ସେ ଦୈବ ଦେବତା, ବିପର୍ଯ୍ୟ ଯିଏ ଭକ୍ତ ନୁହେଁ ସେ ଅସୁର, ଆମେ ଯୁଦ୍ଧ ହେଉଛି ବରାବର। ଦେବତା ଦେବରାଜ୍ୟ ସ୍ୱର୍ଗରାଜ୍ୟ ଆକ୍ରମଣ କରନ୍ତି, ଅସୁର ଗୁଡ଼ାକ ଯେତେବେଳେ ଇଏ ନିମନ୍ତ୍ରଣ କରନ୍ତି, ଡାକନ୍ତି ନୌସଙ୍କ ଆଜ୍ଞା ଆସି ଆସନ୍ତୁ, ସେ ପରାକ୍ରମଶାଳୀ ଆମକୁ ଏଇ ଯୁଦ୍ଧ କରିକି ଆମେ ତୋଡ଼ି ଦିଅନ୍ତୁ, ଆମକୁ ସୁରକ୍ଷା ଦିଅନ୍ତୁ ବୋଲି ଏ ପ୍ରକାର ଥିଲା। ଇ ବଡ଼ ପୁଣ୍ୟକର୍ମ କରୁଥିଲେ, ପୁଣ୍ୟକର୍ମା ବଡ଼ ପୁଣ୍ୟକର୍ମା ରାଜା ଥିଲେ ନୌଷ, ତାଙ୍କ ପୁଣ୍ୟକର୍ମ ବଳରେ ସେ ଇନ୍ଦ୍ର ହେଲେ, ନୌଷ ଇନ୍ଦ୍ର ହେଲେ, ନୌଷର ଇନ୍ଦ୍ର ହେଲେ ବଡ଼ ଗର୍ବ ପ୍ରକାଶ କଲେ, ଆମେ ବର୍ତ୍ତମାନ ଇନ୍ଦ୍ର ହେଇଗଲି, ଦେବରାଜ ହେଇଗଲି, ସ୍ୱର୍ଗରାଜ ହେଇଗଲି। ସେ କ'ଣ କଲେ ନା, ବ୍ରାହ୍ମଣମାନଙ୍କୁ ଶିବିର ବହନ କାର୍ଯ୍ୟ ନିଯୁକ୍ତ କଲେ, ରାଜା ରଘୁବଣ ଯେମିତି କରିଥାଏ ବ୍ରାହ୍ମଣମାନଙ୍କୁ ଶିବିକା ବହନ କାର୍ଯ୍ୟରେ ନିଯୁକ୍ତ କଲେ। ଇତି ଗର୍ବ ହେଲା ମଦମତା ଗର୍ବା ମଦାନ୍ଧ ଅନ୍ଧ, ଯେଉଁମାନେ ଗର୍ବ ଅସୁର ମଦାନ୍ଧ ଅନ୍ଧ ଜାଣିପାରୁନାହାନ୍ତି କ'ଣ କରୁଛନ୍ତି। ଅଗସ୍ତି ମୁନିକି ଦିନେ ଶିବିକା ବହନ କାର୍ଯ୍ୟ ନିଯୁକ୍ତ କରିଛନ୍ତି, ଆଉ ତାଙ୍କୁ ଗୋଇଠା ମାରିଲେ ବା ଗୋଡ଼ ବାଜିଲା ତାଙ୍କେ, ଛୋଟ ସେ ରାଇକି ଅଭିଶାପ ରଖିଲେ ପାଷଣ୍ଡଟା କି କରୁଛ ସର୍ପ ଭବ, ତାହେଲେ ସର୍ପ ଜନି ପାଇଗଲା ସେଇ କର୍ମଫଳ, ଏ ସମସ୍ତ କର୍ମଫଳ ଭାବୁଛନ୍ତି। ଅଙ୍ଗିରା ଋଷିଙ୍କର ଯଜ୍ଞ କଲେ ଚରୁ ଭକ୍ଷଣ କରିକି ତାଙ୍କର ଜ୍ୟେଷ୍ଠା ପତ୍ନୀ କୃତଦୂତୀଙ୍କ ଗର୍ଭରେ ଏକ ପୁତ୍ର ଜାତ ହେଲା। ସପତ୍ନୀ ଗଣ ସେଇଠୁ ଅସହିଷ୍ଠୁ ହେଲେ ସେ ପୁତ୍ରପତି ହେଲା, ଆମର ପୁତ୍ର ହେଲା ନା, ସେଇଠୁ ବିଷ ପ୍ରୟୋଗ କରେ, ବିଷ କହିଲେ ପୁତ୍ର ମରିଗଲା। ମରିଯିବା ପରେ ଶୋକ କଲେ ଆମ ପୁଅ ମରିଗଲା, ପୁଅ ମରିଗଲା ବି ଶୋକ କରୁଛି, କାନ୍ଦୁଛନ୍ତି, ଭଗବାନ ପାଇଁ କାନ୍ଦୁନାହାନ୍ତି। ଆ ତାପରେ ଅଙ୍ଗିରା ଅନାରଦ ଆସିଲେ କଥା କହିଲେ, ସବୁ ବୈରାଗ୍ୟ ଆସିଲା, ତ୍ୟାଗ କଲେ। ଇ ଭାଗବତ ତ ବର୍ଣ୍ଣନା ଅଛି, ସେଇ ଚିତ୍ରକେତୁ ବିମାନରେ ଯାଉଛନ୍ତି ଆକାଶରେ, ଦେଖିଲେ ଶିବଜୀ, ଶିବଜୀ ମହାଜନ, ଶିବଜୀ ବୈଷ୍ଣବ ବୈଷ୍ଣବମାନଙ୍କ କଥା ଶମ୍ଭୁ, ତାଙ୍କ କ୍ରୋଡ଼ରେ ପାର୍ବତୀଙ୍କୁ ଦେଖି ବସେଇଛନ୍ତି, ସାଧୁମାନଙ୍କ ସଭାରେ ବସିଛନ୍ତି, ଆମେ ଦେଖିକି ଉପହାସ କଲେ। ଆରେ ପାର୍ବତୀ ଭାଜାଟାକୁ କୋଳରେ ଧରୁଛୁ, ସାଧୁମାନଙ୍କ ସଭାରେ ବସିଛୁ, ଏଇଟା ଉପହାସ କଲେ। ଶିବଜୀ ସହିନେଲେ, ବୈଷ୍ଣବ ହେଉଛି ତରୁରିବ ସହିଷ୍ଣୁ ନା, ସେ କିଛି କ୍ରୋଧ କଲେ ନା, ହସିଲେ ଆଉ ସହିନେଲେ। ଆଉ ବୈଷ୍ଣବ କ୍ରିୟା ମୁଦ୍ରା ବିଜ୍ଞାନ ବୁଝ, ଏ କଥା ବି ଅଛି, ବୁଝିପାରିବ ନା ତୁମେ। ତେବେ ପାର୍ବତୀ କିନ୍ତୁ ସାପ ଦେଇଦେଲେ, ଅସୁର ରୁତ୍ରାସୁର ରୂପରେ ଜନ୍ମ ହେଲା, ଇଏ ହେଉଛି କଥା। ଏଇ ପ୍ରକାର ଉପହାସ କରିଥିବା ହେତୁ ପାର୍ବତୀଙ୍କ ସାପରେ ରୁତ୍ରାସୁର ହେଲା, ଏ କଥା ଅଛି, ଏ ଭାଗବତ କଥା ଅଛି। ସତଧନୁ ନାମକର ହେଲା ଥିଲେ, ବିଷ୍ଣୁ ପୁରାଣରେ ବର୍ଣ୍ଣନା ଅଛି, ତାଙ୍କ ପତ୍ନୀଙ୍କ ନାମ ଥିଲା ଶୈବ୍ୟା। କାର୍ତ୍ତିକ ପୂର୍ଣ୍ଣିମାରେ ଉପବାସ କଲେ, ଗଙ୍ଗା ସ୍ନାନ କଲେ, ହେଲେ କ'ଣ ହେବ, ସ୍ନାନ କରିକି ଆସୁଛନ୍ତି, ବୈଷ୍ଣବ ନିନ୍ଦକ ଗୋଟେ ପାଷଣ୍ଡିକୁ ଭେଟିଲେ, ତା ସାଙ୍ଗରେ କଥା କହିଲେ, ଆମର କଥା ଅଛି ଯେ ବୈଷ୍ଣବ ନିନ୍ଦକ ପାଷଣ୍ଡିଟାକୁ ତାକୁ ଦର୍ଶନ କରିବ ନା, ଦର୍ଶନ କଲେ ଅପରାଧ ହେଇଗଲାଣି, ଆଳାପ କରିବ ତୁମେ ତା ସାଙ୍ଗରେ, ଇ କଥା ଅଛି ଆମର। ତେଣୁ ତା ସାଙ୍ଗେ ଆଳାପ କରିବାରୁ, ଏଇ କୁକର୍ମ କରିବାରୁ ତାର ପ୍ରତିକ୍ରିୟା ସହ ତାଙ୍କ କୁକୁର ଜନ୍ମ, ଶୃଗାଳ ଜନ୍ମ, ବୃକ ଜନ୍ମ, ବୃଦ୍ଧ ଜନ୍ମ, କାକ ଜନ୍ମ, ଏପରି ମୟୂର ଜନ୍ମ, ଏଇନି ବହୁ ନିଚ ଜନି ଭୋଗ କରି ଶେଷ କରି କ୍ରମଶଃ ତାପରେ ଜନକ ରାଜାଙ୍କର ପୁତ୍ର ହେଇକି ଜନ୍ମ ହେଇକି ସ୍ୱର୍ଗାମୀ ହେଇଥିଲେ। ଇ କର୍ମ ପ୍ରତିକ୍ରିୟା ସବୁ ଅଛି, ହଁ, ସେଥିପାଇଁ ଏ ରିଆକ୍ସନ୍ ହେଇଯାଇଛି, ରିଆକ୍ସନ୍ କର୍ମ ଖଣ୍ଡାଇଛି ନା, ଏଇ କର୍ମ କେହି ଖଣ୍ଡିପାରିବେ ନା, କେବଳ ଭଗବାନ କୃଷ୍ଣଙ୍କର ଶିଶଲ ମହାନ ପିଜେଜ୍ୟ ମା ମେ କୁ ଶରଣ ବ୍ରଜନ୍ତା ସର୍ପା ପେପ୍ୟ ମକେଇ ସେ ମା ସୁ ପାଇଁ କଥା କୁହାଇଛି, ହଁ, ସମସ୍ତ ପରିତ୍ୟାଗ କରି ମୋର ଚରଣରେ ଆଶ୍ରିତ ହୁଅ, କୃଷ୍ଣ ଚରଣରେ ଆଶ୍ରିତ ହୁଅ, କୃଷ୍ଣ ଚରଣରେ ଆଶ୍ରିତ ହେଲେ, କୃଷ୍ଣ କର୍ମରେ ନିଯୁକ୍ତ ହେଇଗଲେ, ଯଜ୍ଞ କର୍ମରେ ନିଯୁକ୍ତ ହେଲେ, ପୃଥିବୀ ଧାମ ପାଇଁ ତା ଗୁରୁଙ୍କର ଆନୁଗତ୍ୟ କରିବାକୁ ହଏ, ମନ ଇଚ୍ଛା ନୁହେଁ, ମନ ଇଚ୍ଛା ନୁହେଁ, ଗୁରୁଙ୍କୁ ଆନୁଗତ୍ୟ କରିବାକୁ ପଡ଼େ। ସେ ଜାଣିଛନ୍ତି କୃଷ୍ଣଙ୍କର ପୃଥିବୀ ଧାମ କରିଦେବ, ମନ ତୁମ ମନକୁ କରିପାରିବ ନା, ମନକୁ ଆମେ ଏଇଟା କରିଦେବା କୃଷ୍ଣ ପାଇଁ ଦାନ, ତାଇ କୃଷ୍ଣ କ'ଣ କରିବେ ନା, ଏଇଟାକୁ ସାବଧାନ ହେବା ପାଇଁ ପଡ଼ିବ, ତା ନହେଲେ ହେବ କେମିତି ଗାଁ। ସେଇଥିପାଇଁ ଏ ଶିକ୍ଷା ଆମକୁ ଏଠି ଦିଆଯାଉଛି। ବହୁ ପଦାର୍ଥ ଆମେ କହୁଛେ, ଭରତ ମହାରାଜ ଆସିଲେ, ରାଜଗାଦୀ ଛାଡ଼ିଦେଲେ, ଇଏ କଲେ, ସବୁ କଲେ, କୁଲହ କୁଲସ୍ତିଆ ଆଶ୍ରମ ରହିଲେ, ସାଧନା କରିକିରି ବହୁନତ ସ୍ଥିତି ଯାଇଥିଲେ, ସେ ଜାଗନ୍ତି ଭାବସ୍ତରକୁ ଯାଇଥିଲେ ସେ, ହଁ, କିନ୍ତୁ ତାଙ୍କର ଦୁର୍ବଳତା ଥିଲା, ଯେଉଁଟାକି ଗୋଟେ ମୃଗ ଶାବକ ପ୍ରତି ଆସକ୍ତ ହେଇଗଲେ, ଆଉ ତାଙ୍କ ସାଧନ ଭଜନ ଛାଡ଼ିଲେ, ମୃଗ ସବୁ ଚିନ୍ତା କଲେ, ମଲା ବେଳକୁ ତାଙ୍କୁ ଚିନ୍ତା କଲେ, ମୃଗ ଜନି ପାଇଗଲେ, ଏଇଟା କଥା ହେଇଯାଉଛି, ହଁ, ଏଇସବୁ କଥାଟା ଆସିଯାଉଛି। ଏ ବହୁ କର୍ମ ଫଳ କଥା ଅଛି, କର୍ମ କେହି ଖଣ୍ଡି ପାରିବେ ନା, କର୍ମ ଆଣିଦିଅନ୍ତି କିନ୍ତୁ ଭକ୍ତି ଭାଜନ, ଭକ୍ତିଗତ ଆସିଲେ ଯାଇକି ହେବ, ପରମାର୍ଥ ଗୁରୁ ଗ୍ରହଣ କରିବ, ଆଉ ତାଙ୍କ ନିର୍ଦ୍ଦେଶରେ ଭଗବାନଙ୍କ ସେବା ନିଯୁକ୍ତ ହେବ, ଭଜନ ନିର୍ଦ୍ଦେଶିତ ହେବ, ଭଜନ ସେବା ପୃଥିବୀ, ତାହେଲେ ଯାଇକିରି କର୍ମ ପ୍ରତିକ୍ରିୟା ହେବ ନା, ପ୍ରତିକ୍ରିୟା ତ ନିଶ୍ଚୟ ଅଛି, ଏଇଟା କଥା ତାଙ୍କୁ ଦିଆଯାଉଛି। ତେଣୁ ଯମଦଗ୍ନି ଯାଗନ୍ତି ପରମାର୍ଥିକ ଗୁରୁ ନଥିଲେ, ସେ ପିତା ହିସାବରେ, ଗୁରୁଜନ ହିସାବରେ ଏଇଟା କରିଥିଲେ, ହେଲେ ସୁଦ୍ଧା ଯମଦଗ୍ନି ପ୍ରତି ଫଳ ପାଇଲେ, କାରଣ ସାଧାରଣ ଅପରାଧ ତା ପତ୍ନୀଙ୍କୁ ହତ୍ୟା କରିବାକୁ ଆଦେଶ ଦେଇଥିଲେ, ଏଇଟା ପାଇଁ ତାଙ୍କ ମୁଣ୍ଡ କାଟ ହେଇଯିବ, ହେଲା, ଏଇ କାର୍ତ୍ତିକ ଜାଜୁନଙ୍କର ପୁତ୍ରମାନେ ଆସି ମୁଣ୍ଡ କାଟିବେ, ଏଇ ପ୍ରତିଫଳ ଭୋଗିଲେ। ପର୍ଶୁରାମ ମଧ୍ୟ ଯାହା କହୁଛନ୍ତି, ପର୍ଶୁରାମ ୱାଜ୍ ଅଲସୋ ଇନଫେକ୍ଟେଡ୍ ସିନ୍ ବିକଜ୍ କିଲିଂ କାର୍ତ୍ତିକ ଜାଜୁନ, ଏଇଟା କଥାଟା ଅଛି, ବାଦ କରୁନାହାନ୍ତି, ସେଥିପାଇଁ ଗୁରୁପାଦ ପଦ୍ମପତି ପରମାର୍ଥ ଗୁରୁ ଯେ ଗ୍ରହଣ କରିଛନ୍ତି, ଗୁରୁପାଦ ପଦ୍ମପତି ସଂଶୟ ତାଙ୍କର ଅଛି, ସଂଶୟ ଥିଲେ ଆଗେଇ ପାରିବ ନା ପରମାର୍ଥ ପଦ୍ମେ, ଜାଣିବା ଉଚିତ। ସନ୍ଦେହ ସଂଶୟ ସମାଲୋଚନା ଭକ୍ତି ନୁହେଁ, ଭକ୍ତିରେ ସମସ୍ତ ଦର୍ଶନ ନାହିଁ, ସେଠାରେ କେବଳ ସେବ୍ୟ ସେବକ ଦର୍ଶନ। ଗୁରୁ ନିଜକୁ କୃଷ୍ଣ ସେବକ ବୋଲି ଜାଣନ୍ତି, କାୟ ମନ ବାକ୍ୟରେ ଦିନ 24 ଘଣ୍ଟା କୃଷ୍ଣର ପ୍ରୀତିପ୍ରଧାନମୂଳକ ସେବା ନିଯୁକ୍ତ ଅଛନ୍ତି। ସେ ଛୋଟ ବଡ଼ ସମସ୍ତଙ୍କୁ କୃଷ୍ଣ ପ୍ରିୟ ଦେଖନ୍ତି, କୌଣସି ଭୂମିକାରେ ତାଙ୍କ ଦର୍ଶନ ଜଗତ ଦର୍ଶନ ଭଳି ନୁହେଁ, ଜଡ଼ିଆ ଦର୍ଶନ ନୁହେଁ, ଲଘୁ ଦର୍ଶନର ଅଭାବ ଅଛି ବୋଲି ସେ ଗୁରୁ। ତାଙ୍କ ମାଧ୍ୟମରେ ଆମେ ଭଗବାନଙ୍କୁ ପାଉ ବୋଲି ସେ ଗୁରୁ। ଗୁରୁ ଯଦି ମନେ କରନ୍ତି ମୁଁ ଗୁରୁ, ତାହେଲେ ସେ ଗୁରୁ ନୁହନ୍ତି, ସେ ଗୋରୁ କ୍ୱାଡ୍ରୁପେଡ୍ ଚତୁଷ୍ପଦ ପଶୁ। ସେଥିପାଇଁ କହୁଛନ୍ତି ଗୁରୁ ଗ୍ରହଣ କର, ଗୋରୁକୁ ଗ୍ରହଣ କର ନା ପ୍ରଥମ ଦିନ। ଆମେ ସେଥିପାଇଁ କହୁଥିଲେ ସେ ଗୁରୁ ଲାଞ୍ଜ ଧରିଲା, ଅବସ୍ଥାଟା ଯେମିତି ହେଲା ଦୟନୀୟ ଶ୍ରୀବଜ୍ଞା ହବ। ଶିଷ୍ୟର ଅଭିମାନ, ମୁଁ ଗୁରୁପାଦ ପଦ୍ମର ଧୂଳି, ଶିଷ୍ୟର ଅଭିମାନ, ଏ ଶିଷ୍ୟର ଅଭିମାନ। ସେ କେବେ କହେ ନା ମୁଁ ମୋର ଗୁରୁଙ୍କ ସାଙ୍ଗରେ ସମାନ, ତାହା ନୁହେଁ। ଗୋପୀ ଗୁରୁ, ଗୁରୁବଲ୍ଲଭ, ଗୁରୁନାଥ ହେଉଛନ୍ତି କୃଷ୍ଣ। ଗୋପୀନାଥଙ୍କୁ କହୁଛନ୍ତି ଭକ୍ତିବିନୋଦ ଠାକୁର, ମୋତେ ଶୋଧନ କର। ଗୋପୀନାଥ କେମନେ ଶୋଧିବେ ମୋରେ, ମୋତେ ଶୋଧନ କର, ମୁଁ ଶିଷ୍ୟ ହୋଇ ରହିବି। ଯେ ଆମର ଗୁରୁ ସେ ପୁଣି ତାଙ୍କ ଗୁରୁଙ୍କର ଶିଷ୍ୟ ଅଭିମାନ କରୁଛନ୍ତି, ମୁଁ ଆପଣଙ୍କର ପାଦପଦ୍ମର ଦାସ, ଆପଣ ସହିତ ସମାନ ଆସନରେ ମୁଁ କେମିତି ବସିବି, ମୁଁ ଦାସ, ମୋର ହୃଦୟ ଦାସ୍ୟ ଭାବରେ ଭାବିତ ହଉ। ଏହା ହିଁ ଶିଷ୍ୟ ପ୍ରାର୍ଥନା, ନିଜକୁ ଗୁରୁ କହିବା ଉଚିତ ନୁହେଁ, ଶିଷ୍ୟ ଭାବରେ ରହିବା ଦରକାର, ଶାସିତ ହେବା ଦରକାର। ଶିଷ୍ୟଙ୍କର କାମ ହେଉଛି ଆମେ ଶାସିତ ହବୁ, ସବୁବେଳେ ଶାସିତ ହବୁ, ଶାସିତ ହେଲେ ଗୁରୁଙ୍କଠୁ ଥାପଟ ଖାଇଲେ ଦଣ୍ଡ ପାଇଲେ କୃପା ପାଇବ, ନହେଲେ ମିଳିବ ନା ବାପା। ଜାଣି ରଖିବା ହେଉଛି ଶିଷ୍ୟ ହିଁ ଗୁରୁଙ୍କ ଦର୍ଶନ କରିବାକୁ ହୁଏ, ଯେ ଶିଷ୍ୟ ନ ହୋଇ ଗୁରୁଙ୍କ ଦ୍ୱାରା ଶାସ୍ତ୍ର ନହେଲେ ଗୁରୁ ଦର୍ଶନ ହୁଏ ନା। ଶିଷ୍ୟ ନାମଧାରୀ ବେଶଧାରୀ କେବଳ ହଏ, ଶିଷ୍ୟମାନେ ଗୁରୁ ଯାହା ଉପରେ ନିଜ ଶାସନ ଦଣ୍ଡ ସତତା ଜାହିର କରିପାରନ୍ତି ସେ ଶିଷ୍ୟ ଶାସନ ଅଧୀନ। ପୁଣି ଯେ ଗୁରୁ ସେ କୃଷ୍ଣଙ୍କୁ ଉପଭୋଗ ଦେବା କାର୍ଯ୍ୟରେ ଶିଷ୍ୟ ପ୍ରତି ପ୍ରଭୁତ୍ୱ ଜାହିର କରନ୍ତି, ପ୍ରଭୁତ୍ୱ ଜାହିର କରନ୍ତି, କେମିତି କୃଷ୍ଣଙ୍କର ଉପଭୋଗରେ ଲାଗିବ, ନିଜ ଉପଭୋଗ କଥା ନୁହେଁ। ଭକ୍ତି ବିନା ଠାକୁର ସେଥିପାଇଁ ଗାଇଛନ୍ତି ମହାଜନ, ନିଜ ସୁଖ ଲାଗି କିଛୁ ନାହିଁ କରି ଆର୍ ଭକତି ବିନୋଦ ବୋଲେ ତମ ସୁଖ ଯା। ଏଇ ଚିନ୍ତାଟା ସର୍ବଦା କରିବା, ପ୍ରତି ମୁହୂର୍ତ୍ତରେ ମୁଁ କାମ କରୁଛି, ତାଙ୍କର ସୁଖ ପ୍ରୀତିବିଧାନ ଗୁରୁଙ୍କ ପ୍ରୀତିବିଧାନ ପାଇଁ କରୁଛି, କୃଷ୍ଣର ପ୍ରୀତିବିଧାନ ପାଇଁ କରୁଛି କି ନା ମୋ ନିଜ ପ୍ରୀତିବିଧାନ ପାଇଁ କରୁଛି, ତାର ତ ପ୍ରତିକ୍ରିୟା ହେବ, ଏଇଟା କଥା। ତେଣୁ କିଏ ଶିଷ୍ୟ ହେଇପାରିବ ନା, ଏ ସମ୍ବନ୍ଧରେ ଅନନ୍ତ ସଂଗୀତାର କୁହାଯାଇଛି, ଅକୃତ୍ୟେ ଅକୃତ୍ୟେଭ୍ୟୋ ଅନିବାର୍ଯ୍ୟାଶ୍ଚ ଗୁରୁ ଶିକ୍ଷା ସହିଷ୍ଣବ ଏବଂ ବୋଧା ପରିତ୍ୟାଜ୍ୟ ଶିଷ୍ୟତେ ଲୋପକଳ୍ପିତ। ଯାହାକୁ ଅସତ୍ କାର୍ଯ୍ୟ ନିବୃତ୍ତ କରିବା ସମ୍ଭବ ହୁଏ ନା, ଯେ ଗୁରୁ ଶିକ୍ଷା ସହ୍ୟ କରିବାକୁ ଅସମର୍ଥ, ଏ ପ୍ରକାର ବ୍ୟକ୍ତି ଶିଷ୍ୟ ହେଇପାରିବ ନା, ସେ ପରିତ୍ୟାଜ୍ୟ, ଶିଷ୍ୟ ତ ଲାଭ କରିପାରିବେ ନା। ଶିଷ୍ୟର କ'ଣ କର୍ତ୍ତବ୍ୟ ଏ ସମ୍ବନ୍ଧରେ ମଧ୍ୟ ବିଷ୍ଣୁ ସ୍ମୃତିରେ କୁହାଯାଇଛି, ନ ଗୁରୁର ପ୍ରିୟଙ୍କୁର୍ଜା ତାରିତ ପୀଡ଼ିତ ଅବିବାହ ନାବମନ୍ୟ ତଦ ବାକ୍ୟ ନ ପ୍ରିୟମ ହି ସମାସରେ ଆଚାର୍ଯ୍ୟ ପ୍ରିୟଙ୍କୁର୍ଜା ପ୍ରାଣୈରପି ଧନୀରପି କର୍ମଣା ମନସା ବାଚା ସ୍ୱଜାତି ପରମାଙ୍ଗତା। ଗୁରୁଙ୍କ ଦ୍ୱାରା ତାରିତ ପୀଡ଼ିତ ହେଲେ ସୁଦ୍ଧା ଗୁରୁଙ୍କର ଅପ୍ରିୟ ଅନୁଷ୍ଠାନ କେବେ କରିବ ନା, ତାଙ୍କ ବାକ୍ୟରେ ଅନାଦର କରିବ ନା, ଅପ୍ରିୟ ଆଚରଣ କରିବ ନା, କାୟ ମନ ବାକ୍ୟ ଦ୍ୱାରା ତଥା ପ୍ରାଣ ଧନ ସଗର ଦ୍ୱାରା ଗୁରୁଙ୍କର ପ୍ରିୟ ସାଧନ ଯେ କରନ୍ତି ସେ ପ୍ରକୃତ ଶିଷ୍ୟ, ସେ ପରମାଙ୍ଗତି ପ୍ରାପ୍ତ ହେବେ ନା ହବ ନା। ତେଣୁ ସେ ହେଉଛନ୍ତି ଶିଷ୍ୟ, ଯେ ନିରନ୍ତର ଗୁରୁଙ୍କୁ ଶାସନ କରିବାର ସୁଯୋଗ ଦାନ କରନ୍ତି, ଶାସନ କରିବାର ସୁଯୋଗ ପାଇଛି, ସୁଯୋଗ ଦାନ କରନ୍ତି। ଗୁରୁ ଶାସନ କରିଛନ୍ତି ମାନେ ଗୁରୁଙ୍କର କୃପା ଆସିଛି ଶାସନଟାକୁ ସହ୍ୟ କରିବା ପାଇଁ। ସର୍ବଦା କହିବେ ସାଧିମାନ୍ତ ପ୍ରପନ୍ନ, ଆପଣଙ୍କ ଠାରେ ପ୍ରପନ୍ନ ହେଲେ ମୋତେ ଶୋଧନ କରନ୍ତୁ, ଯେଉଁଠି ଏପରି ଅଛି ସେଠି ଶରଣାଗତି ଅଛି, ପ୍ରଣିପାତ ପରିପ୍ରଶ୍ନ ସେବା ଅଛି, ପ୍ରଣିପାତ ବୃତ୍ତି ନ ଆସିଲେ ପରିପ୍ରଶ୍ନ ଆସିବ ନା, ସେବା ବୃତ୍ତି ଜାଗିବ ନା, ପରିପ୍ରଶ୍ନ ଅଭାବ ଦେଖାଦେଲେ ସେବା ବୃତ୍ତି ଜାଗିବ ନା। ସ୍ୱତଃ ସାଇମଲ୍ଟାନିୟସ୍ଲି ଏଇ ତିନି ବୃତ୍ତି ନେଇ ଯଦି ଗୁରୁଙ୍କର ଅନୁଗମନ କରିବା ତାହେଲେ ଗୁରୁଙ୍କ ଠାରେ ଆମର ଆଉ ଲଘୁ ଦର୍ଶନ ହେବ ନା। ଏ ପ୍ରକାର ଶିଷ୍ୟ ଠାରେ ଗୁରୁଙ୍କ ମଧ୍ୟରେ ଲଘୁତ୍ୱ ଥିଲେ ଭ୍ୟାନିସ୍ କରିଯିବ। ଯେତେବେଳେ ସେଇ ଶିଷ୍ୟ ଗୁରୁଙ୍କର ହୃଦୟର ଧନ ଲାଭ କରନ୍ତି, ମୋର ହୃଦୟ ମରୁଭୂମି ସନ୍ତୋଷ ହେଲେ ସୁଦ୍ଧା ଗୁରୁଦେବ କ୍ଷେତ୍ରରେ ଭକ୍ତି ବିଜ କଙ୍କୁରିତ କରି ଫୁଲ ଫଳରେ ପଲ୍ଲବିତ କରିପାରିବେ। ମୁଁ କୀଟାଣୁ କୀଟ ଗୁରୁପାଦ ପଦ୍ମ ମହିମା କୀର୍ତ୍ତନ କରିବାର ଶକ୍ତି ନାହିଁ ହେଲେ ସୁଦ୍ଧା ଏଇ ମହାପ୍ରଭୁଙ୍କ ଶିକ୍ଷା ସେଥିପାଇଁ ତୃଣାଦ ପିଶୁଣିଛି ନ କରୁରି ବସେଇ ଶୁଣା ଅମାନିନା ମାନଦିନ କୀର୍ତ୍ତନୀୟ ସଦା ହରି। ଏ ହେଉଛି ପ୍ରସିଦ୍ଧ ଶ୍ଳୋକ। ଶିକ୍ଷାଷ୍ଟକରେ କବିରାଜ ଗୋସ୍ୱାମୀ କହିଲେ ଆକୁ ଶ୍ଳୋକକୁ ହାର କରିକିରି କଣ୍ଠରେ ମାଳା କରି ଝୁଲେଇକିରି ଆପା ହରିଭଜନ କର ବାପା, ମୁଁ କୀଟାଣୁ କୀଟ କୀଟ ଠାରୁ ଆହୁରି ହୀନ, ଯାହା କହନ୍ତି ତୃଣ ଠାରୁ ଆହୁରି ହୀନ, ତରୁରିବ ସହିଷ୍ଣୁ ବୃକ୍ଷ ପରି ସହିଷ୍ଣୁ ହେବା ପାଇଁ ପଡ଼ିବ, ନହେଲେ ହରିଭଜନ କେମିତି କରିବ? ଅସହିଷ୍ଣୁ ହେଲେ ତ ହରିଭଜନ ହେବ ନା। ବୃକ୍ଷକୁ କାଟିକିରି ଟିକେ ଟିକେ କାଟିକିରି ଟୁକୁଡ଼ା କରିକିରି ପୋଡ଼ି ପାଉଁଶ କରିଦେଲେ ସେ କିଛି ପ୍ରତିବାଦ କରୁନି, ଶୁଣୁଛି ତଦ୍ରୁପ ସହିଷ୍ଣୁ, ତଦ୍ରୁପ ସହିଷ୍ଣୁ କଥା କହିଛି, ତରୁରି ବସିଷ୍ଣୁନା ଅମାନି ମାନଦ, ନିଜେ ସମ୍ମାନ ଦାବି କରିବ ନା, ଅନ୍ୟକୁ ସମ୍ମାନ ଦେବ। କୃଷ୍ଣ ଅଧିଷ୍ଠାନ ଜାଣି ଅସମ୍ମାନ ଦାବି କଲେ ତ ତୁମେ ଅମାନି ହେବ ନା। ସେଥିପାଇଁ ଭକ୍ତିବିନୋଦ ଠାକୁରଙ୍କର ମହାଜନଙ୍କର ଉପଦେଶ ଅଛି ସଙ୍ଗୀତ, ଶୁଣ ସଙ୍ଗୀତ ଆକାରରେ, ସଙ୍ଗୀତ ଆକାରରେ ସବୁ ଲେଖିଯାଇଛନ୍ତି। ସପ୍ତମ ଗୋସ୍ୱାମୀ, ସପ୍ତମ ଗୋସ୍ୱାମୀ ଗୋସ୍ୱାମୀ ମାନେ ତାଙ୍କ ସନ୍ଦର୍ଭମାନଙ୍କରେ ଯେଉଁ ତତ୍ତ୍ୱ ଦେଇଛନ୍ତି ଭକ୍ତିବିନୋଦ ଠାକୁର ସଙ୍ଗୀତ ଆକାରରେ ତାଙ୍କ ସବୁ ଦେଇଛନ୍ତି। କୃପା କର ବୈଷ୍ଣବ ଠାକୁର,
କୃପା କର ବୈଷ୍ଣବ ଠାକୁର,
ସମ୍ବନ୍ଧ ଜାନିଆ ଭଜିତେ ଭଜିତେ ଅଭିମାନ ହଉ ଦୂର,
ସମ୍ବନ୍ଧ ଜାନିଆ ଭଜିତେ ଭଜିତେ ଅଭିମାନ ହେଉ ଦୂର,
ପ୍ରତିଷ୍ଠା ସାହସି ହୃଦୟ ଦୃଶିବ ହୈବ ନିରୟ ଗାମୀ,
ପ୍ରତିଷ୍ଠା ସାହସି ହୃଦୟ ଦୃଶିବ ହୈବ ନିରୟ ଗାମୀ,
ତୁମାର କିଙ୍କର ଆପଣ ଜାଣିବ ଗୁରୁ ଅଭିମାନ ଅବେ ଅଭିମାନ ଭାର, ଅବେ ଅଭିମାନ ଭାର, ତାଇ ଶିଷ୍ୟ ତବ ହାକିଆ ସର୍ବଦା ନା ଲଇବ ପୂଜା କାର,
ତାଇ ଶିଷ୍ୟ ତବ ହାକିଆ ସର୍ବଦା ଲଇରେ ପୂଜା କାର,
ଅମାନି ମାନଦ କହିଲେ କୀର୍ତ୍ତନେ ଅଧିକାର ଦିବେ ତୁମି,
ଅମାନି ମାନଦ କହିଲେ କୀର୍ତ୍ତନେ ଅଧିକାର ଦିବେ ତୁମି,
ତୁମାର ଚରଣୀ ନିଷ୍କପଟେ ଆମି କାନ୍ଦିଆ ଭୂମି,
ତୁମାର ଚରଣେ ଆମି କାନ୍ଦିଆ ଜୀବ
করো বৈষ্ণব ঠাকুর,
কৃপা করো বৈষ্ণব ঠাকুর,
সম্বন্ধ জানিয়া ভজিতে ভজিতে অভিমান হেউ দূর,
সম্বন্ধ জানিয়া ভজিতে ভজিতে অভিমান হেউ দূর,
কৃপা করো বৈষ্ণব ঠাকুর,
কৃপা করো বৈষ্ণব ঠাকুর,
মহাজন বাক্য সাধু মহাজনঙ্কর বাক্য ভক্তিবিনোদ ঠাকুরঙ্কর বাক্য ই ইয়েকু ভালো ভাবে মনে রাখা পড়ব, সেইপাই আমি বড় সাবধান হওয়া পড়ব আমার কর্ম নিয়ে সেপাই দার ফোর ভৈরবান বিকার্তবীর জার লড় পরশুরাম জমদগ্নি হুয়ে বর মেবি ওয়ান মাস্ট অ্যাক্ট ভেরি কসোসলি অ্যান্ড সাগাসিয়াসলি, অদারওয়াইজ ওয়ান মাস্ট সাফার ফ্রম দি রিয়াকশন অফ হিজ অ্যাক্টিভিটিস। ইয়েস, এইটা হচ্ছে আমার চেতাবনী, এই শিক্ষা এটি আমাকে দিয়াযাচ্ছে যে ক্ষেত্রীয় সে দুষ্ট দমন করে, দুষ্ট দমন শক্তি অবস্থা শক্তি আবেস অবতার পরশুরাম, সেপাই সে দুষ্ট মানে কইসবার এই ক্ষেত্রে করছেন সে হ্যাঁ শক্তি দল করছেন, কিন্তু যে বৈষ্ণব সে এপরি করে না, বৈষ্ণব সহনশীল সহিলা তরিব সহিষ্ণু না কুয়াগলা বৃক্ষ পরি সহিষ্ণু হ হ্যাঁ, তাকে বৃক্ষক কাটিকি পড়িদেলে সুদ্ধা টিক টিক করে কাটিকি টুকড়া করে পড়লে সুদ্ধা সহুচি, যে সে সহুচি সে কিছু কমনি, যেমন হরিদাস ঠাকুর বাইশ বজারে গোসাড়ি গোসাড়ি নেলে কোড়া পাহাড় লগাইলে কেবে ক্রোধ প্রকাশ করে না শৈলে, বরং ভগবান প্রার্থনা করছে ভগবান এমানকর জ্ঞান নাই আপনার ক্ষমা করুন, ভক্ত প্রতি অপমানতা ভগবান সহ্য করবে না, বিষ্ণু ঠাকুর ধাইল দুর্বাস অমৃত ধাইলা বিষ্ণুঙ্কর ধাইকি আসুলা, কিন্তু প্রার্থনা করিদেলে বিষ্ণু ঠাকুর ফেরিগাল নদণ্ড মিলিথা, বৈষ্ণব কেবে রিভেঞ্জফুল হয় না, বৈষ্ণব ইজ নট রিভেঞ্জফুল, সে রিভেঞ্জফুল প্রতিশোধ পরায়ণ হয় না সহ্য করে সে বৈষ্ণব দায়ী তরি বসেছি না বৃক্ষ পরিচয় আজ শ্রীকৃষ্ণ কৃষ্ণবিদ্ধ কলে সহিলে হরদাস ঠাকুর বাইশ বজার পিটি পিটি মারলে তাঙ্কর মাংস বাহিলা হাড় বাহিলা তথাপি আনন্দের হরনাম করছেন, খণ্ড খণ্ড হই যদি পিণ্ড যায় প্রাণ তবে তুণ্ড না ছাড়ি হরিনাম, ই পাশণ্ডী গাড়ক পিঠে তাঙ্ক বলি মুসলমান হয়েকি হিন্দু দেবতার নাম নেছু এইটাই দণ্ডদূতরে তো ছাড় না বরং সেমানকর ভগবান প্রার্থনা করছে ভগবান চেতনা দিয়ে জাঁপার না কম করছেন, এইটা গোটা বৈষ্ণব কথা সহ্য করে অশান্তিপ্রাই প্রার্থনা করে, যে খোল ব্যক্তি অনেক সেমানে এই সব এগুলা কাম করছেন তেমন সেমানে শান্ত হুঁচু, প্রহ্লাদ মহারাজ প্রার্থনা করছেন স্বস্তস্ত বিশ্বস্য খোল প্রসীদতাং ধ্যায়ন্ত ভূতানি শিবং মিথো ধিয়া মনশ্চ ভদ্রং ভজতা বদক্ষ্যজে আবেশ্যতাং নো মতিরপ্যহিতি, এই পঞ্চম স্কন্ধ ভাগতরে প্রহ্লাদঙ্কর প্রার্থনা, নিখিল বিশ্বর মঙ্গল হউ খোল ব্যক্তিগণ শান্ত হুঁচু, খড় মানকর শান্তিতে প্রার্থনা করছি খড় ব্যক্তিঙ্ক শান্ত হন্তু অনুকূল হন্তু প্রাণীগণ বুদ্ধি যোগের পরস্পর মঙ্গল চিন্তা করতু, সেমানকর মন মঙ্গল উপসমাদি ভোজন করু, আমমানকর বুদ্ধি নিষ্কাম হই অধ্যক্ষ ভগবান ঠার প্রবিষ্ট হু তা সর্বদা ভগবান শ্রীকৃষ্ণ চিন্তন করু, মে দে আর বি গুড ফর্চুন থ্রু আউট দি ইউনিভার্স অ্যান্ড মে অল এনভিয়াস পার্সন বি প্যাসিফাইড, মে অল লিভিং এন্টিটিজ বিকম কাম বাই প্র্যাকটাইজিং ভক্তি যোগ ফর বাই অ্যাকসেপ্টিং ডিভোশনাল সার্ভিস দে উইল থিঙ্ক অফ ইচ আদার্স ওয়েলফেয়ার, দ্যাটফোর লেট অস অল এনগেজ ইন দি সার্ভিস অফ দি সুপ্রিম ট্রান্সেন্ডেন্স লর্ড শ্রীকৃষ্ণ অ্যান্ড অলওয়েজ রিমেন অ্যাবজর্ভ ইন থট অফ হিম, এই প্রার্থনা এই বৈষ্ণবর প্রার্থনা, এই বৈষ্ণবর প্রার্থনা কে প্রহ্লাদ মহারাজ বৈষ্ণব ভক্ত এবং মহাজন্ম নদীর অন্যতম প্রহ্লাদ জনক ভীষ্ম পাওছে, এই প্রার্থনা বৈষ্ণব করে বৈষ্ণব রিভেঞ্জফুল হয় না, এই বৈষ্ণব ইজ নট রিভেঞ্জফুল, কার্তবের যা জন যে সে পরশুরাম দে আর ক্ষেত্রে আসে রিভেঞ্জফুল সান্স অফ রিভেঞ্জফুল দে রিভেঞ্জফুল পরশুরাম রিভেঞ্জফুল বৈষ্ণব ইজ নট রিভেঞ্জফুল।
profession, tallness, karanima krishna, as tolerant as tree, as tolerant as tree. And he prays, prays to Supreme Lord for the peace. Let there be good fortune throughout the universe, and may all envious persons be pacified. Pray for those envious persons, wicked persons. Let them be pacified. May all living entities become calm by protecting bhakti yoga, practicing bhakti yoga. For by accepting devotional service, they will think of each other's welfare. Otherwise, they cannot think. Unless they see relationship of Krishna, Krishna Samandha. Every jiva, every body, everything is related to Krishna. Unless one sees this relationship, how will I will think of each other's welfare. No question at all. Therefore, let us all engage in the service of the Supreme Transcendence, Lord Sri Krishna, and always remain absorbed in thought of Him. This is Vaishnava, this is sadhu. He is not revenge. Kshatriya will be revenge. There is reaction. All right, let's begin. In English.